देवासुदेवाय श्रीमद्भागवतम दशम स्कंद 46 अध्याय श्लोक 20 10:46-20 दशम स्कंद 46 अध्याय श्लोक 20 दावाग्नेर बात वर्षात् च दावाग्नेर बात वर्षात् च दोष सर्पाच रक्षितः दोष सर्पाच रक्षितः दुरत्ययेभ्यो मृत्युभ्यो दुरत्ययेभ्यो मृत्युभ्यो कृष्णेन सुमहात्मना कृष्णेन सुमहात्मना दावाग्नेर्बातवर्षाच दूषसर्पाच रक्षितः दुरत्येभ्यो मृत्युर्भ्यः कृष्णेन सुमहात्मना दावाग्ने बातवर्षाच सर्पाच रक्षितः दुरत्ययेभ्यो मृत्युभ्यो कृष्णेन सुमहात्मना दावाग्नेर्वातवर्षाच्च दूषसर्पाच रक्षितः दुरत्ययेभ्यो मृत्युभ्यो कृष्णेन सुमहात्मना हरे कृष्ण उपस्थ भक्त सज्जन बंद मातृवृंद आपण मानक आम भागवत कथा को स्वागत जनावु तेणु आम गत जो कथ विश्राम देते बर्तमान से चल जावा नंदालय नंदग्राम ब्रजमंडल जो रही नंदग्राम नंदग्राम नंद आड़ उद्धव एवं नंद कथोपकथन चलती गत काली आम ये कथ विश्राम देते तेणु नंद महाराज कहते आ पूर्व श्लोक आम शुणुले विषय आलोचना करपि आयस्यति गोविंद स्वजना सुसकृत ईक्षितुम तरी दक्षाम तद्वक्त्र सुस्मिते क्षण भगवान रूप को वर्णना कर गत काली कथ विश्राम देते तेणु वर्तमान 20 नंबर श्लोक कह जे दावाग्नि बात वर्षाच वर्तमान कृष्ण का लीला को सब स्मरण कृष्ण का लीला जो होता जो 11 वर्ष काल लीला होता पाखापाखि 11 वर्ष दावाग्नि दुई थर दावाग्नि होता दशम स्कंद 17 अध्याय वर्णना कर 19 अध्याय मत वर्णना कर गोटे थर जिते बड़े कालिय दलन लीलाटी होता से दिन ब्रजवासी मैंने शयन करते वृंदावन में शयन कर गृह को फेरी नथिले से दिन रात्र दावाग्नि होता भगवान समस्त सामने से अग्नि को पान कर दे 19 अध्याय से भाव में गोटे लीला होता दावाग्नि होता जो थे भगवान समस्त कहले आखि बंद करने से ब्रजवासी मैंने पितामाता मैंने सब नथिले खाली सांग बाड़क मैंने जो रही कौन गाभी मान सब थे से समय से कहले सांग बाड़क मान कहते आखि बंद करने तेणु आखि बंद कर अग्नि को केवल पान कले नुह से जो मुंजा टबी में रही जाइए आणिक भाँडी मन निकट आस पहुँचे देते भाव में दुईट लीला होता दावाग्नि लीला दशम स्कंद दुईट 17 19 अध्याय वर्णना करातवर्षाच बात वर्षा जो होता जो 7 वर्ष लीला भगवान कर गोवर्धन को धारण करते भगवान जो इंद्रंकर जो गर्व हो जाता भगवान जो आसती विभिन्न लीला प्रकाश करती ताधर साधु मान को परित्राण करती जो मैंने दुष्ट मैंने ବିନାଶ ଦୁଷ୍କୃତମାନେ ତୁମକୁ ବିନାଶ କରନ୍ତି। ତେଣୁ ଏ ଇନ୍ଦ୍ର ପ୍ରକୃତିରେ ଭଗବାନଙ୍କର ଭକ୍ତ ଦେବତାମାନେ ଦେବତା ଆଉ ଅସୁର ଭିତରେ ତଫାତ ହେଉଛି କ'ଣ ନା ବର୍ଣ୍ଣନା କରାଯାଇଛି, ଦୌ ଭୂତ ସ୍ୱର୍ଗ ଲୋକେସ୍ମିନ୍ ଦୈବ ଅସୁର ଏବଚ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟିଏ ହେଉଛନ୍ତି ଦେବତା ଆଉ ଗୋଟିଏ ହେଉଛନ୍ତି ଅସୁର। ଦେବତା କିଏ ନା ବିଷ୍ଣୁ ଭକ୍ତ ଭବେ ଦୈବ, ଭଗବାନଙ୍କର ଯେ ଭକ୍ତ ସେମାନେ ଦେବତା। ଅସୁରସ୍ତତ୍ ବିପର୍ଯ୍ୟୟ, ଅସୁରମାନେ ହେଉଛନ୍ତି କିଏ ନା ଯେ ବିପର୍ଯ୍ୟୟ, ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଇଏ ଯେଉଁ ଅସୁରମାନେ ରହିଛନ୍ତି, ଇନ୍ଦ୍ର ଅସୁର ନୁହନ୍ତି, ଇନ୍ଦ୍ର ଦେବତା, କିନ୍ତୁ ତାଙ୍କର ଅସୁର ବୃତ୍ତି ଆସିଯାଇଥିଲା। ସେଇ ଦେବତାମାନଙ୍କର ମଧ୍ୟ ଅସୁର ବୃତ୍ତି ରହିଯାଉଛି ଏବଂ ଅସୁରମାନଙ୍କର ମଧ୍ୟ ଦେବତା ବୃତ୍ତି ଆସିଯାଉଛି। ନିଜର ଯେଉଁ ରହିଛି ଗୁଣ ରହିଛି ସବୁ, ସେଇ ଗୁଣ ଅନୁସାରେ ତାଙ୍କୁ କୁହାଯିବ। ଦେବତାମାନଙ୍କର ଇନ୍ଦ୍ର ରାଜା ହେଉଛନ୍ତି ଇନ୍ଦ୍ର, ତାଙ୍କର ଗର୍ବ ହୋଇଯାଇଥିଲା କ'ଣ ନା ତାଙ୍କୁ ସମସ୍ତେ ପୂଜା କରୁଛନ୍ତି। ତେଣୁ ଭଗବାନ ଜାଣିପାରିଲେ ଇନ୍ଦ୍ରଙ୍କର ଯେଉଁ ରହିଛି ଗର୍ବ ହୋଇଯାଇଛି, ଇନ୍ଦ୍ରଙ୍କର ଗର୍ବ ହୋଇଯାଇଛି, ତେଣୁ ଭଗବାନ ତାଙ୍କ ଗର୍ବକୁ ନାଶ କଲେ, ବିନାଶ କଲେ। ଗୋବର୍ଦ୍ଧନ ଭଳି ଯେମିତି ରହିଛି, ଗୋବର୍ଦ୍ଧନ ପାହାଡ଼ ରହିଛି ଗିରି, ପ୍ରତିଦିନ ସେ ଗୋଟିଏ ଗୋଟିଏ ରାଶି ଆକାରରେ କମି କମିକା ଯାଉଛି, ମାନେ ତଳକୁ ତଳକୁ ଯାଉଛି, ଏ ଗୋଟିଏ ଲୀଳା ଅଛି ଗୋବର୍ଦ୍ଧନର। ତେଣୁ ସେ ସମୟରେ 5000 ବର୍ଷ ତଳେ ଯେଉଁ ଉଚ୍ଚତା ଥିଲା ସେହିଭଳି ଗର୍ବ ହୋଇଯାଇଥିଲା ଇନ୍ଦ୍ରଙ୍କର। ତେଣୁ ଭଗବାନ ସେ ଇନ୍ଦ୍ରଙ୍କର ସେ ଗର୍ବକୁ ଖଣ୍ଡନ କଲେ। ଭଗବାନ ତାଙ୍କର ଭକ୍ତଙ୍କର ଗର୍ବକୁ ରଖନ୍ତି ନାହିଁ, ଗର୍ବକୁ ଖଣ୍ଡନ କରନ୍ତି। ଏକଥା କହିଛନ୍ତି ଗୋପୀମାନେ କହିଛନ୍ତି କ'ଣ, ନିଜ ଜନ ସ୍ମୟଂ ନିଜଜନଙ୍କର ଗୋପୀମାନେ ତାଙ୍କ 10 ସ୍କନ୍ଧ 31 ଅଧ୍ୟାୟରେ ସେ ଗୋଟିଏ ଶ୍ଳୋକ ଅଛି, ସେଥିରେ ସେ କହୁଛନ୍ତି ନିଜଜନ ସ୍ମୟଂ, ନିଜଜନଙ୍କର ସେ ଯେଉଁ ସ୍ମୟ ବା ଗର୍ବ ରହିଛି ସେ ଗର୍ବକୁ ସେ ଦୂର କରନ୍ତି। ଏ ଭଗବାନ କୃପା, ଇନ୍ଦ୍ର ସେଇଟା ଜାଣିବେ, ପ୍ରଭୁ ଆପଣ ମୋତେ କୃପା କରିଛନ୍ତି। କ'ଣ ସେ ଶ୍ଳୋକ, ନିଜଜନ ସ୍ମୟଂ, ନିଜଜନଙ୍କର ଯେଉଁ ସ୍ମୟ ବା ଗର୍ବ ରହିଛି ଏଇଟାକୁ ସେ ଦୂର, ବ୍ରଜଜନାର୍ଥିହନ ବୀରଜୋଷିତା ନିଜଜନ ସ୍ମୟଂ ଧ୍ୱଂସନ ସ୍ମିତ, କେବଳ ତାଙ୍କ ସ୍ମିତ ହାସ୍ୟରେ ତାଙ୍କର ଭକ୍ତମାନଙ୍କର ଯେଉଁ ଗର୍ବ ରହିଛି ସେ ଗର୍ବକୁ ଦୂର କରିଦିଅନ୍ତି। ନିଜଜନ ସ୍ମୟଂ ଧ୍ୱଂସନ ସ୍ମିତ, ଏସବୁ ଗୋଟିଏ ଅଛନ୍ତି। ତେଣୁ ଇଏ ଇନ୍ଦ୍ରଙ୍କର ଗର୍ବ ହୋଇଯାଇଥିଲା, ଭଗବାନ ସେଇଟାକୁ ନାଶ କରିବା ପାଇଁ ଇନ୍ଦ୍ର ଯଜ୍ଞକୁ ବନ୍ଦ କରିଦେଲେ। ରଜଜନାର୍ଥୀ ନିଜଜନ ସ୍ମୟଂ ଧ୍ୱଂସନାଶନ, ନିଜଜନଙ୍କର ଯେଉଁ ସ୍ମୟ କହିଲେ ଗର୍ବ, ଏ ଗର୍ବକୁ ସେ ଧ୍ୱଂସ କରିଦିଅନ୍ତି ଭଗବାନ। ସ୍ମିତ କେବଳ ସ୍ମିତ ହାସ୍ୟ ମାଧ୍ୟମରେ ଗର୍ବକୁ ନଷ୍ଟ କରିଦିଅନ୍ତି। ଥରେ ଅର୍ଜୁନ ଏବଂ ଭଗବାନ କୃଷ୍ଣ, ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥାଟି କହୁଥିଲେ, ଥରେ ଅର୍ଜୁନ ଏବଂ କୃଷ୍ଣ ଦୁଇ ଜଣ ଯାଉଛନ୍ତି, ଅର୍ଜୁନଙ୍କର ଗର୍ବ ହୋଇଯାଇଛି, ତେଣୁ ଯେଉଁ ଯାଉଛନ୍ତି ଅର୍ଜୁନ କହୁଛନ୍ତି ଭଗବାନ ଭଗବାନଙ୍କର ମୁଁ ସଖା, ମୋର ସାରଥି ହୋଇକରି ସେ କାଳ କାର୍ଯ୍ୟ କଲେ ଏଇଭଳି ଭାବେ ତାଙ୍କ ଗର୍ବ ଆସିଯାଇଛି, ମୋତେ ଭଗବତ ଗୀତା ଶୁଣେଇଲେ, ଏସବୁ କଥା ଭଗବାନ ଜାଣିପାରିଲେ ତାଙ୍କ ଗର୍ବ। ତେଣୁ ବ୍ୟବସ୍ଥା କଲେ, ଗୋଟେ ଥର ଯାଉଛନ୍ତି ରଥରେ, ଭଗବାନ ନିଜେ ସାରଥି ହୋଇକି ଯାଉଛନ୍ତି, ବାଟରେ ଦେଖିଲେ ଗୋଟେ ବିଲୁଆଟେ ରହିଛି, ଶୃଗାଳ, ଶୃଗାଳ ଗୋଟେ କ'ଣ କରୁଛି, ଗୋଟେ ମୃତ ଶବ ପଡ଼ିଛି, ତାକୁ ଖାଲି ଶୁଙ୍ଗିକିରି ଏପଟ ସେପଟ ବୁଲୁଛି ବୁଲୁଛି ହେଉଛି। ଅର୍ଜୁନ ଚିନ୍ତା କରୁଛନ୍ତି ଏଇଟା ମୂର୍ଖଟା, ଏ ତା'ର କ'ଣ, ତା'ର ଖାଦ୍ୟ ପଡ଼ିଛି, ଶବ ପଡ଼ିଛି, ସେଇଟା ନ ଖାଇକିରି ଶୁଙ୍ଘୁଛି, ଏବେ ଯଦି ଆଉ ଗୋଟେ ବଡ଼ କିଏ ବାଘ କିଏ ଆସିବ ନେଇଯିବ ସେଇଟାକୁ। ତେଣୁ ଭଗବାନ ତାକୁ ରଥ ଅଟକେଇଲେ, ଅଟକେଇ ପଚାରିଲେ, ଅର୍ଜୁନଙ୍କ ମନୋଭାବ ଭଗବାନ ସବୁ ଜାଣନ୍ତି, ପରମାତ୍ମା ସିଏ, ତେଣୁ ସେ ପଚାରିଲେ ଶୃଗାଳ, ତୋର ତ ଏଇଟା ଖାଦ୍ୟ, ତୁ ଏଇଟା ଖାଉନାହୁଁ କାହିଁକି, ବୁଲୁଛୁ କାହିଁକି ଏପଟ ସେପଟ ହେଉଛୁ, ନା ପ୍ରଭୁ ଆପଣ ତ ସବୁ ଜାଣନ୍ତି, ମୁଁ ଆପଣଙ୍କୁ କ'ଣ କହିବି, ମୁଁ ଏଇଟା ଖାଇବା ପୂର୍ବରୁ ଚିନ୍ତା କରୁଛି ଯେ ଏଇ ଯେଉଁ ହାତଟା ରହିଛି, ହାତରେ ଭଗବାନଙ୍କର ସେବା କରିଛି ନା ନାହିଁ, ନହେଲେ ମୁଁ ଖାଇବି ନାହିଁ। ଏ ଗୋଡ଼ଟା ଯେଉଁ ରହିଛି, ଗୋଡ଼ଟାରେ ଭଗବାନଙ୍କର କ୍ଷେତ୍ରକୁ ପଦାନୁସ୍ମରଣ ପଦାନୁସର୍ପଣ ବା ପଦରେ ପଦବ୍ରଜ କରିଛି ନା ନାହିଁ, ନହେଲେ ମୁଁ ଖାଇବି ନାହିଁ। ଏ ଯେଉଁ ମଥା ରହିଛି, ମଥାରେ ଭଗବାନଙ୍କର ପାଦ ପଦ୍ମରେ ମୁଣ୍ଡ ନୁହାଇଛି ନା ନାହିଁ, ନହେଲେ ମୁଁ ତାକୁ ଖାଇବି ନାହିଁ। ଏହିଭଳି ଭାବରେ ସେ କହିଲେ। ଅର୍ଜୁନଙ୍କର ଯେଉଁ ଗର୍ବ ଥିଲା, ଏତେ ବଡ଼ ଭକ୍ତ ସିଏ, ତା ଗର୍ବ ସେ ନଷ୍ଟ ହେଲା। ଭଗବାନ ଏହିଭଳି ଭାବରେ ତାଙ୍କ ଭକ୍ତଙ୍କର ଗର୍ବକୁ ଦୂର କରନ୍ତି। ତେଣୁ ଇନ୍ଦ୍ରଙ୍କର ଗର୍ବକୁ ମଧ୍ୟ ସେହିଭଳି ଭାବେ ହରଣ କରିଥିଲେ ଭଗବାନ। ତେଣୁ ଏଠି କୁହାଯାଉଛି ବୃଷ ସର୍ପ କହିଲେ, ବୃଷ ହେଉଛି କିଏ? ବୃଷଭ ଯେଉଁ ରହିଛି ଅରିଷ୍ଟାସୁର, ଅରିଷ୍ଟାସୁର ନା କିଏ? ବର୍ଷା ତଥା ବୃଷ, ବୃଷଭ ଅରିଷ୍ଟାସୁର ନା? ବୃଷଭକୁ ଭଗବାନ ହତ୍ୟା କରିଥିଲେ। ବୃଷଭ ଅରିଷ୍ଟ ହତ ହେଲା ପରେ ଯାଇକିରି ନାରଦମୁନି କହିଲେ, କଂସକୁ କହିଲେ ଯେ କୃଷ୍ଣ ହେଉଛନ୍ତି ଦେବକୀଙ୍କର ଅଷ୍ଟମ ପୁତ୍ର, ଅରିଷ୍ଟେ ହତେ ଏ କଥା ରହିଛି ବୃଷ। ଏବଂ ସର୍ପଚ ବାତ ବର୍ଷା, ସରି ବାତ ବର୍ଷାରେ ଏ ଯେଉଁ ଇନ୍ଦ୍ର କ୍ରୋଧ ପ୍ରକାଶ କରି ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଦଶମ ସ୍କନ୍ଧ 23-27। ଏ ଚାରୋଟି ଅଧ୍ୟାୟରେ 23, 24, 25, 26 ଏ ଚାରୋଟି ଅଧ୍ୟାୟରେ ଚବିଶ, ପଚିଶ, ଛବିଶ, ସତେଇଶ ଏ ଚାରୋଟି ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ଇନ୍ଦ୍ରଙ୍କର ଯେତେବେଳେ ବନ୍ଦ କରିଦେଲେ ଯଜ୍ଞ, ଏତେଦିନ ଇନ୍ଦ୍ରଙ୍କର ଯଜ୍ଞ ହେଉଥିଲା, ବହୁ କାଳରୁ ଯଜ୍ଞ ହେଉଥିଲା, କିନ୍ତୁ ଇନ୍ଦ୍ର ଚିନ୍ତା କଲେ ନାହିଁ ଯେ ଏତେ ଦିନ ଯଜ୍ଞ କରିଛନ୍ତି, ଗୋଟିଏ ଦିନ ଯଜ୍ଞ କଲେ ନାହିଁ, କ'ଣ ଅଛି ତାଙ୍କୁ? ତାଙ୍କୁ ମାରିଦେବା ପାଇଁ ଚେଷ୍ଟା କଲେ। ସେଇ ପାଖରେ ରହିଛି କଂସ, ତାକୁ ଭୟରେ କିଛି କହୁନାହାନ୍ତି, କିନ୍ତୁ ବୃନ୍ଦାବନବାସୀମାନଙ୍କୁ ହତ୍ୟା କରିଦେବା, ତାଙ୍କ ଗାଭୀ, ତାଙ୍କର ବୃନ୍ଦାବନ ଗୋପାଳମାନେ ଯେଉଁ ଅଛନ୍ତି, ଏମାନଙ୍କୁ ସବୁ ହତ୍ୟା କରିବା। ତାଙ୍କର ଏଇଭଳି ଭାବରେ କ୍ରୋଧ ଆସିଲା, ଭଗବାନ ଯେହେତୁ ବନ୍ଦ କରିଦେଲେ, ଜାଣିପାରିଲେ ନାହିଁ। ସେ ଯାଇଥିଲେ ପ୍ରାର୍ଥନା କରିବା ପାଇଁ, ଇଏ ଭଗବାନ ଲୀଳା ଏଭଳି, ସମସ୍ତେ ମୋହ ହୋଇଯାଆନ୍ତି। ସେଥିପାଇଁ ପ୍ରଥମେ କୁହାଗଲା ମୋହନ୍ତି ଯତ୍ ସୁରେୟ, ଭଗବାନଙ୍କ ଲୀଳା ଏଭଳି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ତେଣୁ ଯାଇଥିଲେ ପ୍ରାର୍ଥନା କରିବା ପାଇଁ, ପ୍ରଭୁ ରକ୍ଷା କରନ୍ତୁ, ପୃଥିବୀକୁ ରକ୍ଷା କରନ୍ତୁ, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସ୍ତୁତି କରୁଥିଲେ ସବୁ, ଭଗବାନ ପାଖରେ ଯାଇ ସ୍ତୁତି କରିଥିଲେ। ଇନ୍ଦ୍ର ଏହିଭଳି ଭାବରେ ଅନେକ ସମୟରେ ମୋହ ହୋଇଯାଇଛନ୍ତି, କଥା ଅଛି ଭାଗବତରେ ସବୁ କଥା ଅଛି। ଯାହା ହଉ, ଯେତେବେଳେ ଜାଣିଲେ କୃଷ୍ଣ ମୂର୍ଖ ଗୋଟେ, ବାଚାଳଂ ବାଳିସଂ ସ୍ତବ୍ଧମ ଅଜ୍ଞମ ପଣ୍ଡିତ ମାନିନ କୃଷ୍ଣ ମର୍ତ୍ତମ ଉପାସିତ ଗୋପାମେ ଚକ୍ରୁର ପ୍ରିୟମ, ଏ ମୂର୍ଖଟା ପାଠ ପଢ଼ି ନାହିଁ, ଆରି କଥାରେ ପଢ଼ି ଗୋପମାନେ ମୋର ଯଜ୍ଞକୁ ବନ୍ଦ କରିଦେଲେ, କହିକିରି ଏତେ କ୍ରୋଧ ହେଲା, ପ୍ରଳୟ କରିବା ପାଇଁ ବସିଲେ। ପ୍ରଳୟ କରିବା ପାଇଁ ସମ୍ବର୍ତ୍ତକ ମେଘକୁ ଆଜ୍ଞା ଦେଲେ, ସମ୍ବର୍ତ୍ତକ ମେଘକୁ ଆଜ୍ଞା ଦେଲେ, ତୁ ପ୍ରଳୟ କରିଦିଅ, ବ୍ରଜବାସୀମାନଙ୍କୁ ନଷ୍ଟ କର, ହତ୍ୟା କର, ଗାଭୀମାନଙ୍କୁ ହତ୍ୟା କର, ଆଉ ଚିନ୍ତା କଲେ ନାହିଁ କିଛି। ତେଣୁ ଭଗବାନ ଗୋବର୍ଦ୍ଧନ ଧାରଣ କଲେ, ସାତ ଦିନ ସାତ ରାତି ନନ୍ଷ୍ଟପ୍ ଲୀଳା ଚାଲିଲା ଭଗବାନଙ୍କର। ଇନ୍ଦ୍ରଙ୍କର ଯେତିକି ସମୟ ବଢ଼ୁଛି, ଇନ୍ଦ୍ରଙ୍କର ସେତିକି ଗର୍ବ କମି କମିକା ଯାଉଛି, ଖାଲି ନୁହଁ ଭୟ ବଢ଼ି ବଢ଼ିକା ଯାଉଛି। ଏ ଯେଉଁ ଚାକିରି ପାଇଛନ୍ତି ଇନ୍ଦ୍ର ଚାକିରି, 100 ଯଜ୍ଞ କରିଥିଲେ ବୋଲି ସେ ଇନ୍ଦ୍ର ହୋଇଛନ୍ତି। ସେଥିପାଇଁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ଶତକ୍ରତୁ। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଇନ୍ଦ୍ର ଯେତେବେଳେ ଦସ୍ତଖତ କରନ୍ତି, ସର୍ଟ ସିଗ୍ନେଚର୍ କରନ୍ତି, ସେ ଲେଖନ୍ତି ଶକ୍ର, ଶକ୍ର ହେଲେ ଶତକ୍ରତୁ। ଭଗବତ ଗୀତା ନବମ ଅଧ୍ୟାୟରେ କହିଛନ୍ତି, ଭଗବାନ କହିଛନ୍ତି କ'ଣ, ତ୍ରିବିଦ୍ୟା ମାଂ ସମପାପୂତ ପାପା ଯଜ୍ଞ ରିଷ୍ଟା ସ୍ୱର୍ଗତି ପ୍ରାର୍ଥନ୍ତି ତେ ପୁଣ୍ୟମ ଆଶାଦ୍ୟ ସୁରନ୍ତି ଲୋକ ଅଶ୍ନନ୍ତି ଦିବ୍ୟାନ୍ ଦିବ୍ୟଦେବ ଭୋଗାନ। ଏ ଯେଉଁ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି, ସେ ଯଜ୍ଞ କରି ସେମାନେ ଦେବଲୋକକୁ ଯାଆନ୍ତି। ଏହିଭଳି ଭାବରେ ଯଦି ଜଣେ 100 ଯଜ୍ଞ କରିଥିବ, ଅଶ୍ୱମେଧ ଯଜ୍ଞ, ତାହେଲେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବ। ସେଥିପାଇଁ ବଳି ମହାରାଜ ଯଦିଓ ଇନ୍ଦ୍ରପଦ ପ୍ରାପ୍ତ ମାନେ ଅକ୍ତିଆର କରିନେଇଥିଲେ ସ୍ୱର୍ଗ ରାଜ୍ୟକୁ, 100 ଯଜ୍ଞ କରୁଥିଲେ, କାରଣ ଯଜ୍ଞ ସେଇଠୁ ଯୋଗ୍ୟତା, ଏସବୁ ପାଇଁ ଯୋଗ୍ୟତା ରହିଛି, କିନ୍ତୁ ଭଗବତ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ କୌଣସି ଯୋଗ୍ୟତା ରଖାଯାଇନାହିଁ, ଇଏ ଭଗବାନ କୃପା। ବ୍ରହ୍ମାପଦ ହେବା ପାଇଁ 100 ଧରି ଜଣେ ଯଦି ସ୍ୱଧର୍ମ ପାଚରଣ କରିବ, ତାହେଲେ ସେ ବ୍ରହ୍ମା ପ୍ରାପ୍ତ ହେବ, କିନ୍ତୁ ଭକ୍ତ ହେବା ପାଇଁ କ'ଣ ଦରକାର ଯୋଗ୍ୟତା? ଭକ୍ତ ପାଇଁ ଯୋଗ୍ୟତା କିଛି ଦରକାର ନାହିଁ, ନୋ ଯୋଗ୍ୟତା। ଭଗବାନ କହିଲେ ଅହେତୁକି ଅପ୍ରତିହତା, ଭାଗବତଙ୍କୁ କୁହାଯାଇଛି ସବି ପୁଂସ, ଏ ଭାଗବତ ଆରମ୍ଭରେ କଥା କହିଲେ ସୁତ ଗୋସ୍ୱାମୀ, ସବି ପୁଂସାଂ ପରଧର୍ମ ଯତ ଭକ୍ତିର ଦକ୍ଷ ଯେ ଅହେତୁକି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧତି। ଇଏ ହେଉଛି ଅହେତୁକି, ଭଗବାନଙ୍କର ଭକ୍ତି କରିବା ପାଇଁ କୌଣସି ହେତୁ ନାହିଁ, କୌଣସି ଯୋଗ୍ୟତା ନାହିଁ, ସମସ୍ତ ଅଯୋଗ୍ୟତା। ଆମର ଶ୍ରୀମଦ ଗୌରବନ୍ଧୁ ସେ ମହାରାଜ କହନ୍ତି, ୟୋର୍ ଡିସ୍କ୍ୱାଲିଫିକେସନ୍ ଇଜ୍ ୟୋର୍ କ୍ୱାଲିଫିକେସନ୍। ଆମର ସବୁ ପ୍ରକାର ଅଯୋଗ୍ୟତା ରହିଛି, କିନ୍ତୁ ଭକ୍ତି କରିବା ପାଇଁ କୌଣସି ଯୋଗ୍ୟତାର ଆବଶ୍ୟକତା ନାହିଁ। ଭଗବାନ କହିଲେ, ଯେତେ ଅଯୋଗ୍ୟ ବ୍ୟକ୍ତି ହେଲେ ମଧ୍ୟ ଭଗବତ ଗୀତା ନବ ଅଧ୍ୟାୟରେ ଭଗବାନ କହିଲେ, ମାଙ୍ଗି ପାର୍ଥ ବ୍ୟପାଶ୍ରିତ ଯୋ ପିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୟ ସଦା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି। ସ୍ତ୍ରୀ ଲୋକ ହଉ, ବୈଶ୍ୟ ହଉ, ଶୂଦ୍ର ହଉ, ପ୍ରଭୁପାଦ ମହାରାଜ ଗୀତାର ଗାନ ଲେଖିଛନ୍ତି, ଗୀତାର ଗାନ ବଙ୍ଗଳାରେ ଲେଖିଛନ୍ତି, ମୁଁ ସେଇଟା ପଢ଼ୁଥିଲି। ସେଠି ଲେଖା ହେଇଛି ବେଶ୍ୟା ହୁଅନ୍ତୁ, ମଧ୍ୟ ବେଶ୍ୟା କଥା କୁହାଯାଇଛି। ବେଶ୍ୟାଟେ ହେଲେ ମଧ୍ୟ ସେ ଭଗବାନଙ୍କର ଶରଣ ଯାଇପାରିବେ ଏବଂ ଶ୍ରେଷ୍ଠ ଗତି ଲାଭ କରିପାରିବେ। ଖାଲି ଶରଣ ଯିବେ ତା ନୁହଁ, ଯାହା ବି ପରାଙ୍ଗତି ଶ୍ରେଷ୍ଠ ଗତି ଲାଭ କରିପାରିବେ, ଯେଉଁଟା କିଂ ପୁନର୍ବ୍ରାହ୍ମଣା। ବ୍ରାହ୍ମଣ କଥା କ'ଣ କହିବା, ବ୍ରାହ୍ମଣ ଯେଉଁ ଗତି ପ୍ରାପ୍ତ ହେବ, ଏ ଜଣେ ନିଚ ସ୍ତରରେ ଥାଇକରି ମଧ୍ୟ ସେ ସ୍ତର ପ୍ରାପ୍ତ ହେବ। ଭଗବାନଙ୍କର ଏଭଳି କୃପା, ଭଗବାନଙ୍କର ଆଉ ଏଇସବୁ ପାଇଁ କେତେ ଯୋଗ୍ୟତା ଦରକାର ହେଉଛି। ବ୍ରହ୍ମାଙ୍କର ପଦ ପ୍ରାପ୍ତ ପାଇଁ 100 ଜନ୍ମ ଧରି ଜଣେ ସ୍ୱଧର୍ମ ଆଚରଣ କରିବ, ତଥା ପରାଙ୍ଗୀ ମା ତାଠାରୁ ଆହୁରି ଉନ୍ନତ ସ୍ଥିତିକୁ ଗଲେ ସେ ଶିବଲୋକ ପ୍ରାପ୍ତ ହେବ। କିନ୍ତୁ ବିଷ୍ଣୁ ଲୋକ ପ୍ରାପ୍ତ ହେବା ପାଇଁ କିଛି ଅସୁବିଧା ନାହିଁ, କୌଣସି ଯୋଗ୍ୟତା ନାହିଁ, କିଛି ଅସୁବିଧା ନାହିଁ। ଭଗବାନଙ୍କ ନାମ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଇଏ କେତେ ବର୍ଷ ଲାଗିବ, କେତେ ଜନ୍ମ ଲାଗିବ? ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଏଭଳି ଭଳି କରୁଣା ଅବସ୍ଥା ଗୋଟେ ଆସିଥିଲା, ସେଠି ତାଙ୍କ ସମୟରେ ଆସିଥିଲା କରୁଣା ଭଳି ଅବସ୍ଥା ଆସିଥିଲା, 7 ଦିନରେ ତାଙ୍କ ମୃତ୍ୟୁ ହେବ। ତେଣୁ ସିଏ ସବୁକିଛି ତ୍ୟାଗ କରିକି ଆସିକି ଗଙ୍ଗା ନଦୀ ତଟରେ ବସିଲେ। ସେଠି 60,000 ମୁନି ଋଷିମାନେ ଥିଲେ, ତାଙ୍କୁ ପଚାରିଲେ କରୁଣାରୁ ରକ୍ଷା ପାଇବା ପାଇଁ କ'ଣ କରିବାକୁ ପଡ଼ିବ, ମୃତ୍ୟୁ ଭୟକୁ ଏଡ଼ାଇବା ପାଇଁ ମୁଁ କ'ଣ କରିବି, ମୃତ୍ୟୁ କେମିତି ପାର ହେବି, ଏ ପ୍ରଶ୍ନ ଥିଲା ତାଙ୍କର। ସୁଖଦେବ ଗୋସ୍ୱାମୀ କହିଲେ, ଯେତେବେଳେ ଆସି ପହଞ୍ଚିଲେ ସୁଖଦେବ ଗୋସ୍ୱାମୀ କହିଲେ, କହିଲେ ଦେଖ ପରୀକ୍ଷିତ, ତୁମର 7 ଦିନ ଆୟୁଷ ଅଛି ତ? ନା ହଁ, ନା କିଛି ଅସୁବିଧା ନାହିଁ। ଜଣେ ରାଜା ଥିଲେ ଖଟୁଆଙ୍ଗ ମହାରାଜ, ଖଟୁଆଙ୍ଗ ନାମ ରାଜସେ ଜ୍ଞାତ ଇୟତାମ ଔଷ। ଯେତେବେଳେ ସେ ଜାଣିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଅଛି, ସେଇ ମୁହୂର୍ତ୍ତରେ ସେ କ'ଣ କଲେ ନା ଆସିଲେ ସ୍ୱର୍ଗ ଲୋକରୁ ଆସିଲେ, ଅଯୋଧ୍ୟା ଲୋକକୁ ଆସିକି ଭଗବାନ ଧ୍ୟାନ କଲେ, ଭଗବତ ଧାମ ଚାଲିଗଲେ। ତବାପି ତୈରି କରିବ ସପ୍ତାହ ଜୀବିତା, ତୁମର ତ ସପ୍ତାହ ଜୀବନ ଅଛି, ଉପକଳ୍ପ ତତ୍ ସର୍ବଂ ତାବଦ୍ୟତ ସାମ୍ପ୍ରଦାୟିକମ୍, ତୁମେ ଏଇ ସେଇସବୁ କାର୍ଯ୍ୟ କର, ପରଜନ୍ମ ତୁମର ସୁଧାର ହୋଇଯିବ। କ'ଣ ସେଇଟା ନା, ଭଗବାନଙ୍କ ଶରଣ ଯାଅ, ଭଗବାନ କଥା ଶ୍ରବଣ କର। ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛିତା ଅଭୟମ୍। ଯେଉଁମାନେ କରୁଣାରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ଏଇଠି ମଧ୍ୟ ଭାଗବତ ମଧ୍ୟ ସେ ଔଷଧ ଦିଆଯାଇଛି, ସୁଖଦେବ ଗୋସ୍ୱାମୀ ଦେଇଛନ୍ତି। ତାଙ୍କ ଭଗବାନଙ୍କୁ ସେ ଶୁଣ, ତାଙ୍କର କୀର୍ତ୍ତନ କର ଏବଂ ତାଙ୍କର ସ୍ମରଣ କର। ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ୍, ଯେଉଁମାନେ ଅଭୟ ଚାହୁଁଛନ୍ତି। ତେଣୁ ଇଏ ଯେଉଁ ଇନ୍ଦ୍ର ଏଭଳି ଭାବରେ ଗାଳି ଦେଇଥିଲେ, ଭଗବାନ ତାଙ୍କର ଗର୍ବକୁ ଖଣ୍ଡନ କରିଥିଲେ, ଇନ୍ଦ୍ରଙ୍କର ଭୟ ହୋଇଗଲା, ଚାକିରି ଚାଲିଯିବ, ବୋଧାୟ କରିଦେବେ, ସେଇଆ ହେବ, ପ୍ରକୃତରେ ସେଇଆ ହେବ। ଏ ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି, ଅଷ୍ଟମ ମନୁ ସମୟ ଯେତେବେଳେ ଆସିବ, ସବୁ ମନୁଙ୍କ ସମୟରେ ମିନିଷ୍ଟ୍ରି ଚେଞ୍ଜ ହେବେ, ଦେବତାମାନଙ୍କ ଚେଞ୍ଜ ହେବେ, ଦେବତାମାନଙ୍କ ରାଜା ଚେଞ୍ଜ ହେବେ, ସବୁ ମନୁଙ୍କ ସମୟରେ ହେବ। ଏ ବର୍ତ୍ତମାନ ସପ୍ତମ ମନୁଙ୍କର କେଉଁ ସମୟ ଚାଲିଛି, ସପ୍ତମମାନଙ୍କର 28ତମ ଦ୍ୱାପର ଯାଇକରି କଳି ଚାଲିଛି, ତାଙ୍କର ଆହୁରି 71ଟି ଦିବ୍ୟ ଯୁଗ ରହିଛି, ଆଉ ବାକି ରହିଲା ଯାହା ସେ 43 ନା କେତେ 71, ଏତିକି ଦିବ୍ୟ ଯୁଗ ସରିଲେ ତାଙ୍କର ସମୟ, ତାଙ୍କର ରାଜୁତି ସରିବ। ନେକ୍ସଟ ଆସିବେ କିଏ, ନେକ୍ସଟ ଯେଉଁ ଅଷ୍ଟମ ମନୁ ଆସିବେ ସେ ହେଉଛନ୍ତି କିଏ, ସେ ହେଉଛନ୍ତି ଶାବନୀ ମନୁ। ଶାବନୀ ମନୁଙ୍କ ସମୟରେ ଇନ୍ଦ୍ର ହେବେ କିଏ, ନା ଇଏ ବର୍ତ୍ତମାନ ଯିଏ ଅଛନ୍ତି ସୁତଳ ଲୋକରେ ବଳି ମହାରାଜ ହେବେ, ଇନ୍ଦ୍ର ହେବେ। ତେଣୁ ସେହି ସମୟରେ ଏଇ ଯେଉଁ ଇନ୍ଦ୍ର ଅଛନ୍ତି ସେ ଛାଡ଼ିବେନି, ପୋଷ୍ଟ ଛାଡ଼ିବେ ନାହିଁ, ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ନିଜେ ଯିଏକି ବଳିଙ୍କ ଠାରୁ ତ୍ରିଲୋକକୁ ଆଣିକରି ଇନ୍ଦ୍ରକୁ ଦେଇଥିଲେ, ପୁଣି ଇନ୍ଦ୍ରଙ୍କ ଠାରୁ ସେ ଲୋକ ତ୍ରିଲୋକକୁ ନେଇକରି ଦେବେ, ବଳିଙ୍କୁ ଦେବେ, ବଳି ରାଜା ହେବେ, ଦେବତାମାନଙ୍କ ରାଜା ହେବେ, ଏସବୁ କଥା ଅଛି, ସବୁ ବର୍ଣ୍ଣନା କୋଟି କୋଟି ବର୍ଷ ତଳର ପରର ଘଟଣା, ତଳର ଘଟଣା ସବୁ ବର୍ଣ୍ଣନା କରାଯାଇଛି। ଇଏ ଗୋଟିଏ ମନଗଢ଼ା ଜିନିଷ ନୁହଁ, ଇଏ ହେଉଛି ପାରମହଂସ ସଂହିତା ଅପୌରସେୟ, ଏଇଟା କୌଣସି ମନୁଷ୍ୟ ରଚନା କରିନାହାନ୍ତି ଭାଗବତମ୍। ତେଣୁ ବୃଷ ସର୍ପାଚ 7 ବର୍ଷରୁ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ଆଜି ନନ୍ଦ ମହାରାଜ ସେଇଟା ଚିନ୍ତା କରୁଛନ୍ତି, ଗୋଟିଏ ଗୋଟିଏ ଲୀଳା ସ୍ମରଣ କରୁଛନ୍ତି। ଦାବାଗ୍ନିରେ ଇଏ ପ୍ରଥମ ଦାବାଗ୍ନିରେ ଥିଲେ ନନ୍ଦ ମହାରାଜ, କିନ୍ତୁ ଦ୍ୱିତୀୟ ଦାବାଗ୍ନିରେ ସେ ନଥିଲେ, କିନ୍ତୁ ଶୁଣିଥିଲେ, ସେ ତାଙ୍କ ପିଲାମାନଙ୍କଠାରୁ ଶୁଣିଥିଲେ, ଅନ୍ୟମାନଙ୍କଠାରୁ ଶୁଣିଥିଲେ, ଏବଂ ବାହତ ବର୍ଷା ନିଜେ ଅନୁଭବ କରିଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ପିଲାଟା କେମିତି ଧରିକି ରହିଛି ସାତ ଦିନ ସାତ ରାତି। ବାମ ହାତ କାଳିଆ ଆଙ୍ଗୁଠି, ଆମର ଜଣେ ସୂରଦାସ ନା କିଏ ଜଣେ କହିଛନ୍ତି, ନଖ ଉପରେ ଗୋବର୍ଦ୍ଧନ ଧାର ହୋଇ, ନଖ ଉପରେ କାଳିଆ ଆଙ୍ଗୁଠି ନୁହଁ, ନାକ ନଖ ସେଇ ନଖରେ ଧାରଣ କରିଥିଲେ ଭଗବାନ। ନଖ ଉପରେ ଗୋବର୍ଦ୍ଧନ ଧାର ହୋଇ, ନାମ ପଡ଼ବେ ଗିରି ଧାରି ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ତେଣୁ ଏ ଯେଉଁ ଗୋଟିଏ ସପ୍ତାହ ଅଛି, ମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କିଏ କ'ଣ ଲାଠି ପାଉ ଦେଖିକି ଧରୁଛନ୍ତି କାଳେ। ଏ ବର୍ଣ୍ଣନା କରାଯାଇଛି, ଗୋଟିଏ ପଦ ମଧ୍ୟ ସେ ବିଚଳିତ ହୋଇନାହାନ୍ତି, ଗୋଟିଏ ପଦ ମଧ୍ୟ ଚଳିତ ହୋଇନାହାନ୍ତି, ଏବଂ ହାତୀକୁ ମଧ୍ୟ ପରିବର୍ତ୍ତନ କରିନାହାନ୍ତି। ସେଇ ବାମ ହାତ କାଳିଆ ଆଙ୍ଗୁଠି ଧାରଣ କରି ସାତ ଦିନ ସାତ ରାତି ଗୋଟିଏ ପୋଷ୍ଟରରେ ରହିଲେ, ସାତ ଦିନ ସାତ ରାତି ଏତେ ବଡ଼ ବିରାଟ ଗୋବର୍ଦ୍ଧନ ପର୍ବତକୁ ଧାରଣ କରି ରହିଲେ, ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସବୁ। କେତେଜଣ ସବୁ ସ୍ତମ୍ଭୀଭୂତ ହୋଇଯାଇଥିଲେ, ଆମର ବର୍ଣ୍ଣନା ଚୈତନ୍ୟ ଭକ୍ତିର ସମୃଦ୍ଧ ସୁନ୍ଦର ବର୍ଣ୍ଣନା କରାଯାଇଛି। ତେଣୁ ସ୍ତମ୍ଭୀ ସ୍ତମ୍ଭ ନନ୍ଦ ମହାରାଜ ସ୍ତମ୍ଭୀଭୂତ ହୋଇଗଲେ, ଏ ଛୋଟ ପିଲାଟା ଧାରଣ କରିଛି ସ୍ତମ୍ଭ, ଏଇ ଗୋଟା ଅଷ୍ଟସାତିକ ବିକାର ସ୍ତମ୍ଭ ତାଙ୍କର ଆସିଗଲା। ବ୍ରଜବାସୀମାନେ ଏ ବହୁତ ପିଲା ଅଛି, ଆମେ ସେଇଟା ବର୍ଣ୍ଣନା କରିବା ନାହିଁ। ଏଇଥିରୁ ବର୍ତ୍ତମାନ ନନ୍ଦ ମହାରାଜ ସ୍ମରଣ କରୁଛନ୍ତି, ଲାଷ୍ଟକୁ ସ୍ମରଣ ସ୍ମରଣ କ'ଣ ଲାଷ୍ଟକୁ ସ୍ମରନ୍ତଂ ସ୍ମରନ୍ତମ୍ ଏ ଚାଲିଥିବ, ସେ ସହବନ ଇତି ସଂସ୍କୃତିୟ ସଂସ୍କୃତିୟ, ଏଇଭଳି ଭାବରେ ସ୍ମରଣ ଚାଲିଛି ତାଙ୍କର ଭଗବାନ ଲୀଳା। ଏ ଭଗବାନଙ୍କ ଲୀଳା ସ୍ମରଣ ମାଧ୍ୟମରେ ଭଗବାନ ଉପସ୍ଥିତ ହୋଇଯାଉଛନ୍ତି, ଭଗବାନଙ୍କ ଲୀଳା ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ କହିଲେ, ନାହମ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟନ ଚ ମଦ୍ଭକ୍ତ ଯତ୍ର ଗାୟଚ ତତ୍ର ତିଷ୍ଠାମି ନାରଦ। ଏ ଲୀଳା ମାଧ୍ୟମରେ ଭଗବାନ ଉପସ୍ଥିତ ଅଛନ୍ତି, ଲୀଳାକୁ ସ୍ମରଣ କଲେ ଭଗବାନ ତୁମେ ଭଗବାନଙ୍କର ସଙ୍ଗ କରୁଛେ। ଆଜି ନନ୍ଦ ମହାରାଜ ମଧ୍ୟ ସେଇଭଳି ଭାବରେ ସଂସ୍ମୃତିୟ ସଂସ୍ମୃତିୟ ଏଇଭଳି ଭାବରେ ସ୍ମରଣ କରି ଚାଲିଛନ୍ତି। ବାହତ ବର୍ଷାଚ ବୃଷ ସର୍ପାଚ, ବୃଷ କହିଲେ ବୃଷଭ ଯେଉଁ ରହିଛନ୍ତି, ଅରିଷ୍ଟାସୁରକୁ ହତ୍ୟା କରିଥିଲେ ଭଗବାନ, ସନ୍ଧ୍ୟାବେଳେ ଯାଉଥିଲେ ତାଙ୍କର ଯେଉଁ ରହିଛନ୍ତି ରାସଲୀଳା କରିବା ପାଇଁ, କିନ୍ତୁ ଏ ଆସି ପହଞ୍ଚିଗଲା ଅରିଷ୍ଟାସୁର, ବୃଷଭ ନା ଅରିଷ୍ଟାସୁର ବୃଷଭ ତ ଆସିଗଲା, ବୃଷଭ ହତ୍ୟା କଲେ ରାଧାରାଣୀ ମାନ କରିବେ ପରା, ସେଇଥିପାଇଁ ରାଧକୁଣ୍ଡ ହେବ, ଏସବୁ ଲୀଳା ଅଛି ନା। ତେଣୁ ଭଗବାନ ଆଉ କ'ଣ ଯିବେ, ରାସଲୀଳା କ'ଣ କରିବେ, ରାସଲୀଳା ପାଇଁ ଯାଉଛନ୍ତି, ପ୍ରସ୍ତୁତ ହୋଇକିନା ଆସିଗଲା ବୃଷଭ, ଆସିଗଲା କଂସ ପଠେଇଥିଲା ଅରିଷ୍ଟାସୁର। ତେଣୁ ଭଗବାନ ସେ ଗୋଷ୍ଠକୁ ଗୋଷ୍ଠରେ ଆସୁଛି, ଗୋଷ୍ଠ ପଟରେ ଆସୁଛି, ମଥୁରାରୁ ଆସୁଛି ଗୋଷ୍ଠପ ଦେଇକରି। ତେଣୁ ଭଗବାନ ସେହି ସମୟରେ ଏ ନନ୍ଦଗାମରେ ଥିଲେ, ଅନ୍ତିମ ସମୟ ଅନ୍ତିମ ଲୀଳା ଏଇଟା, ନନ୍ଦଗାମ ଥିଲେ। ଭଗବାନ କ'ଣ କଲେ, ଚାଲିଗଲେ, ସବୁ ରାସଲୀଳା କରିବା ପାଇଁ ସେଇଭଳି ଭାବେ ପ୍ରସ୍ତୁତ ହୋଇଥିଲେ, ସେଇଭଳିଆ ଡ୍ରେସ୍ ପିନ୍ଧା ହୋଇଥିଲା, କିନ୍ତୁ ଭଗବାନ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ଅରିଷ୍ଟାସୁର ସହିତ ଯୁଦ୍ଧ କଲେ। ବହୁତ ଲୀଳା ରହିଛି, ଆମେ ଏତେ କହିବା ନାହିଁ। ଅରିଷ୍ଟାସୁରକୁ ବଦ୍ଧ କଲେ, ବଦ୍ଧ କଲା ପରେ ଗୋପୀମାନେ ଆଉ ଯେଉଁ ଗୋପାଳମାନେ ସବୁ ଦେଖିଲେ, ସବୁ ଦେଖିକରି ସେମାନେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାପରେ ପୁଣି ଭଗବାନ ଗଲେ ରାସଲୀଳାରେ ପହଞ୍ଚିଗଲେ, ରାସସ୍ଥଳୀ ସବୁ ଅପେକ୍ଷା କରିଛନ୍ତି ଗୋପୀମାନେ, ରାସସ୍ଥଳୀ ପହଞ୍ଚିଗଲା ବେଳକୁ ଏଣେ ରାଧାରାଣୀଙ୍କର ମାନ ହୋଇଗଲା, ତୁମେ ଗୋଟେ ଗାଭୀକୁ ହତ୍ୟା କଲ, ବୃଷଭକୁ ହତ୍ୟା କଲ, ତୁମକୁ ମୁଁ ଛିମି ନାହିଁ, ତୁମେ ବୃଷଭକୁ ହତ୍ୟା କରିଛ, ତୁମକୁ ମୁଁ ଛିମି ନାହିଁ। ସେ ବୃଷଭ ନୁହଁ, ସେ ଗୋଟେ ଅସୁର ନା, ଅସୁର ହେଲେ କ'ଣ, ସେ ବୃଷ ରୂପରେ ଆସିଥିଲା, ତେଣୁ ତୁମେ ବୃଷଭ ହତ୍ୟା କରିଛ, ଆଉ ମୁଁ ତୁମକୁ ଛିମି ନାହିଁ, ଲୀଳାଟି ହୋଇଥିଲା। ତେଣୁ ଭଗବାନ ଶ୍ୟାମକୁଣ୍ଡ ତିଆରି କଲେ, ତାପରେ ପୁଣି ରାଧାକୁଣ୍ଡ ତିଆରି ହେଲା, ଯେଉଁଦିନ ତିଆରି ହୋଇଥିଲା ଆମେ ସେଇଟା ପାଳନ କରୁଛୁ, ରାତି ଅଧରେ ତିଆରି ହୋଇଥିଲା ସେ ରାଧାକୁଣ୍ଡ, ସେଦିନ ସ୍ନାନ କରନ୍ତି, କାର୍ତ୍ତିକ ମାସର କଥା ଏସବୁ ଅଛି। ତେଣୁ ବୃଷଭ ତାକୁ ରକ୍ଷା କଲେ, ସର୍ପାଚ ଅଜଗର, ଅଜଗର ସର୍ପରୁ ରକ୍ଷା କରିଥିଲେ, ଦୁଇଥର ସର୍ପ ରଖା ହୋଇଛି, ଗୋଟେ ନିଜେ ପଶିଯାଇଥିଲେ ଯେଉଁ ଅଜଗର, କ'ଣ ତା ନା ଅଘାସୁର, ଏବଂ ଇଏ ମଧ୍ୟ ନନ୍ଦ ମହାରାଜ ମଧ୍ୟ ଗୋଟେ ସର୍ପ ଗିଳି ଦେଇଥିଲା, ଦୁଇଟି ଲୀଳା ହୋଇଛି ସର୍ପର ଲୀଳା। ଭଗବାନ ତାଙ୍କୁ ସବୁ ରକ୍ଷା କରିଥିଲେ, ରକ୍ଷିତା ସର୍ପା ଚ, ଚ ଶବ୍ଦରେ ଆସିବ ବହୁତ କଥା, ଆହୁରି ଏହିଭଳି ଭାବରେ ଅନେକ କଥା ରକ୍ଷା କରିଛନ୍ତି ସେ, ମୁହୁ ପ୍ରତି ମୁହୂର୍ତ୍ତରେ ରକ୍ଷା କରୁଥିଲେ, ଆମକୁ ମଧ୍ୟ ସେ ରକ୍ଷା କରୁଛନ୍ତି। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଗର୍ଭସ୍ଥିତିରେ ବ୍ରହ୍ମା କହୁଛନ୍ତି, ଦ୍ୱିତୀୟ ଅଧ୍ୟାୟ ନା ଚଉଦ ଅଧ୍ୟାୟ ସେ କହିଲେ ଚଉଦ ଅଧ୍ୟାୟରେ ସମାଶ୍ରିତା ଯେ ପଦ ପଲ୍ଲବ ପ୍ଲବମ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭବାମ ବୁଧିର୍ବତ୍ସ ପଦଂ ପରଂ ପଦଂ 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 ଯଦ୍ୱିପଦାମ ତେଷାମ ଏ ବହୁତ ଆଳଙ୍କାରିକ ଭାବରେ ଅଛି ଏ ଶ୍ଳୋକଟି ସମାଶ୍ରିତା ଯେ ପଦପଲ୍ଲବ ପ୍ଲବମ ଭଗବାନଙ୍କ ପାଦ ପଦ୍ମ ଗୋଟେ ନୌକା ଭଳି ସେଥିରେ ଯେଉଁମାନେ ଆଶ୍ରୟ ନେବେ ମହତ୍ ପଦଂ ସବୁ ମହତ୍ ବ୍ୟକ୍ତିମାନେ ସେଥିରେ ଆଶ୍ରୟ ନେଇଛନ୍ତି ପରଂ ପଦ ହେଉଛି ଶ୍ରେଷ୍ଠ ପଦ ମହତ୍ ପଦଂ ପୁଣ୍ୟ ଯଶ ମୁରାରେ ସବୁ ପୁଣ୍ୟ ସବୁ ରହିଛି ଯଶ ସବୁ ରହିଛି ସେଠି ମୁରାରୀଙ୍କର ପାଦ ପଦ୍ମ ମୁରାରେ ପୁଣ୍ୟ ଯଶ ମୁରାରେ ଭବାମୁଧିର୍ ବତ୍ସ ପଦମ ଏ ଭବସାଗର ଯେଉଁ ରହିଛି ଏ ଗୋଟେ ବତ୍ସପଦ ହେଇଯିବ ବତ୍ସପଦ କହିଲେ ଗୋଟେ ଛୋଟ ବାଛୁରୀ ବର୍ଷା ଦିନେ ଯେତେବେଳେ ଯାଏ ତା'ର ଖୁରାରେ ଯେତିକି ଗାଢ଼ ହେଲେ ଯେତିକି ପାଣି ରୁହେ ସେତିକି ପାଣି ହେଇଯିବ ସେଇଟା ଭବାମୁଧିଟା ବତ୍ସପଦ ହେଇଯିବ ତେଣୁ ତାକୁ ପାର ହେବା ପାଇଁ କି ଚିନ୍ତା କରିବେନି ଯେ ଆମେ ପାର ହେଲୁ ବୋଲି ସେ ଅନାୟାସରେ ପାର ହେଇଯିବେ ଭବାମୁଧିର ବତ୍ସପଦମ ପରଂ ପଦମ ସେ ଶ୍ରେଷ୍ଠ ପଦ ସିଏ ପଦଂ ପଦଂ ଯଦ୍ୱିପଦାମ ତେଷାମ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି ପ୍ରତି ପଦରେ ବିପଦ ରହିଛି ବର୍ତ୍ତମାନ ଦେଖିଲା କରୁଣା ପ୍ରତି ପଦରେ ବିପକ୍ଷ ବିପଦ କରୁଣା ବର୍ତ୍ତମାନ ଆସିଗଲେ ବିପଦ ଏ ବିପଦ ଗଲେ ଆଉ ଗୋଟେ ବିପଦ ଆସିବ ସେ ବିପଦ ଗଲେ ଆଉ ଗୋଟେ ବିପଦ ଆସିବ ସେଥିପାଇଁ ଭଗବାନ କହିଲେ ଦୁଃଖାଳୟମ ଅଶାଶ୍ୱତମ ଏ ଦୁଃଖର ଆଳୟ ଦୁଃଖ କ'ଣ ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଭିନ୍ନ ପ୍ରକାର ବ୍ୟାଧି ରହିଛି ଆସିବ ଏସବୁ ବିପଦ ଦୋଷାନୁ ଦର୍ଶନ ପ୍ରତିଦିନ ଏଇଟା ଚିନ୍ତା କରିବା ଇଏ ହେଉଛି ଜ୍ଞାନ ଯେଉଁମାନେ ଏଇଟା ସବୁବେଳେ ଚିନ୍ତା କରନ୍ତି ଅନୁଦର୍ଶନ ସବୁବେଳେ ଚିନ୍ତା କରନ୍ତି ସେ ହେଉଛି ସେଇଟା ହେଉଛି ପ୍ରକୃତ ଜ୍ଞାନ ଦୋଷାନୁ ଦର୍ଶନ ତେଣୁ ଏହିଭଳି ଭାବରେ ଭଗବାନଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ମଧ୍ୟ ପ୍ରତିପଦରେ ଯେ ବିପଦ ରହିଛି ସେଥିରୁ ସେମାନେ ମୁକ୍ତ ହୋଇଯାଆନ୍ତି ନ ତେଷାମ ତାଙ୍କର ସେ ଆସିବ ନାହିଁ ତାଙ୍କର ଆସିବ ନାହିଁ କିନ୍ତୁ ଆଶ୍ରୟ ନ ନେଲେ ପ୍ରତିପଦରେ ବିପଦ ଆସିବ କୃଷ୍ଣ ନାମ ଭଜ ଜୀବ ଆର ସବମିତେ ପଲାଇତେ ପଥ ନାହିଁ ଯମ ଆଚିତେ ହରି ନାମ କୃଷ୍ଣ ନାମ ଗଡ଼ଇ ମଧୁର ଜୟ ଜନକ ଜେ କୃଷ୍ଣ କେବଳ ଯମରାଜଙ୍କୁ ଦୁଃଖ ଯମରାଜ ଠାରୁ ଯଦି ରକ୍ଷା ପାଇବା ପାଇଁ ଆମେ ଯଦି ଗୋଟେ କ'ଣ ଭଗବାନ ହରିନାମର ଆଶ୍ରୟ ନେଲେ ହରିନାମଟା ବହୁତ କଡ଼ା ବହୁତ କଷ୍ଟ ବହୁତ ବିଟର ବହୁତ ଇଏ ବହୁତ ମାନେ ଯନ୍ତ୍ରଣାଦାୟକ ନା ହରିନାମ କୃଷ୍ଣନାମ ବଡ଼ଇ ମଧୁର ବହୁତ ମଧୁର ସିଏ ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର ଭାଗବତରେ ସେ କଥା କୁହାଗଲା ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସ ଖାଲି ମେଧସ କୁହାଗଲା ନାହିଁ ସୁମେଧସ ଅତ୍ୟନ୍ତ ଚତୁର ଯେଉଁମାନେ ଏଇ କଳିଯୁଗରେ ଏଇ ଭଗବାନଙ୍କର ଯେଉଁ ରହିଛି ଏ କୃଷ୍ଣ ବର୍ଣ୍ଣ ସବୁବେଳେ କୃଷ୍ଣ କୃଷ୍ଣ କହୁଥିଲେ ତୁଷା ତାଙ୍କର ଶରୀର ରଙ୍ଗ ହେଉଛି ଅକୃଷ୍ଣ ବା ଗୌରବର୍ଣ୍ଣ ସିଏ ଆସନ୍ତି ତାଙ୍କର ଅଙ୍ଗ ଉପାଙ୍ଗ ସହିତ ଆସନ୍ତି ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସ ଆଦି ଗୌର ଭକ୍ତବୃନ୍ଦ ତାଙ୍କ ସହିତ ଆସନ୍ତି ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଇଥିରେ ଯୋଗ ଦିଅନ୍ତି କଳିକାଳରେ ଇଏ ହେଉଛି ଅନୁମୋଦିତ ଯଜ୍ଞ ହରେ କୃଷ୍ଣ 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 ହରେ 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 ରାମ 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 ଏଇ ବ୍ରଜବାସୀମାନେ ନନ୍ଦ ମହାରାଜ ଚିନ୍ତା କରୁଛନ୍ତି କେମିତି ରକ୍ଷା କରିଥିଲେ ସବୁ ଦୂରତେଭ୍ୟୁ ଏଇଟାକୁ କେହି ପାର ହେଇପାରିବେନି ଗୋଟିଏ ଗୋଟିଏ ଲୀଳାରେ ଜଣେ ମୃତ୍ୟୁବରଣ କରିଯିବ ଦୂରତେହା ତାକୁ କେହି ପାର ହେଇପାରିବେ ନାହିଁ ମୃତ୍ୟୁଭ୍ୟ ମୃତ୍ୟୁ ଆସି ପହଞ୍ଚୁଥିଲା ପ୍ରତି ପଦରେ ତାଙ୍କ ପାଖକୁ ଆସି ପହଞ୍ଚୁଥିଲା କିନ୍ତୁ କୃଷ୍ଣେନ ସୁମହାତ୍ମନା କୃଷ୍ଣ ଏଠି କୃଷ୍ଣ ଶବ୍ଦ ବ୍ୟବହାର କରାଗଲା ଯେତେବେଳେ ଗୋବିନ୍ଦ କୁହାଗଲା ବର୍ତ୍ତମାନ କୃଷ୍ଣ କୁହାଯାଉଛି କୃଷ୍ଣେନ ସୁମହାତ୍ମନା ସୁମହାତ୍ମନା ଟୀକାର ଭାଷାରେ କ'ଣ କୁହାଯାଉଛି 20 ନମ୍ବର ନା ଟୀକାର ଭାଷାରେ କୁହାଯାଉଛି ନନୁ ନୈବ ମରିଷ୍ୟତଃ ବହୁକାଳମେବ ତଂ ସ୍ୱସୁତଂ ଲାଳୟନ୍ତୋ ଜୀବିଷ୍ୟତି ଇତ୍ୟତି। ସେ କହିଲେ ନା, ତା ପୂର୍ବରୁ କହିଲେ ଆମେ ମୃତ୍ୟୁବରଣ କରିବୁ। ମୃତ୍ୟୁବରଣ କରିବା ପୂର୍ବରୁ ସିଏ କୃଷ୍ଣ ଆସୁ, ଏ ଯେଉଁ ସବୁ ଆମର ରହିଛି, ଏତେ ସବୁ ଧନ ସମ୍ପତ୍ତି ରହିଛି, ଆମେ କାଲି କହୁଥିଲେ ସେ ଶ୍ଳୋକରେ, ଏସବୁ ନେଇକି ଯାଉ ସିଏ। ଏଇ ଶ୍ଳୋକଟି ଯେତେବେଳେ କହିଲେ, ବର୍ତ୍ତମାନ ଉଦ୍ଧବ କହିବେ, ସେ ପୂର୍ବ ଶ୍ଳୋକ ପର ଶ୍ଳୋକର ଅନ୍ୱୟ ହେଉଛି ଏଇଟା। କ'ଣ ପାଇଁ ଏଇ ଶ୍ଳୋକଟି କୁହାଗଲା, ନନ୍ଦ ମହାରାଜ କ'ଣ ପାଇଁ ଏଇଟା କହିଲେ, ଏଇଟା ହେଉଛି ଅନ୍ୱୟ। ବିଶ୍ୱନାଥ ଚତୁର୍ଥୀ ଠାକୁର ନନୁ, ଯଦି ନନ୍ଦ ମହାରାଜ କହିଲେ, କାଳେ ଇଏ କହିବେ, କିଏ ଉଦ୍ଧବ କହିବେ, ସେ କହିନାହାନ୍ତି, କାଳେ ସେ କହିବେ ନା ନା ନୈବ ମରିଷ୍ୟ, ତୁମେ କାହିଁ ମୃତ୍ୟୁବରଣ କରିବ, ନୈବ ମରିଷ୍ୟତ ବହୁକାଳ ମେବ ତଂ ସ୍ୱସୁତଂ ଲାଳୟନ୍ତୁ। ବହୁକାଳ ତୁମେ ଜୀବନ ଧାରଣ କରିବ, ତୁମର ପୁତ୍ର ସହିତ, ପୁତ୍ରକୁ ତୁମେ ଲାଳନ ପାଳନ କରିବ, ଜୀବସ୍ୟତି ତୁମେ ଜୀବନ ଧାରଣ କରିବ, କାହିଁ ମୃତ୍ୟୁବରଣ କରିବ, ଚିନ୍ତା କରୁଛ। ତେଣୁ ତତ୍ର ଅଧୁନା ତୁ ମୃତ୍ୟୁ ହସ୍ତା ମୁଚ୍ୟମେହ ମୁଚ୍ୟମହେ ଇତି ଭକ୍ତୁମ୍ ଅତୀତାନ୍ ମୃତ୍ୟୁମ୍ ଗଣୟତି। ତେଣୁ ବର୍ତ୍ତମାନ ଏହି ଶ୍ଳୋକଟି କହିଲେ କ'ଣ, ଅତ୍ର ଅଧୁନା ତୁ ମୃତ୍ୟୁ ହସ୍ତାନ୍ ଅମୁଚ୍ୟମ, ମୃତ୍ୟୁ ହସ୍ତରୁ କେମିତି ସେ ମୁକ୍ତି ପାଇଥିଲେ ସେ କଥା ସବୁ ମନେ ପକାଉଛନ୍ତି। ଇତି ଭକ୍ତୁମ୍ ଅତୀତାନ୍ ମୃତ୍ୟୁନ୍ ଗଣୟତି, ଏସବୁ ମୃତ୍ୟୁ ଆସି ପହଞ୍ଚି ଯାଇଥିଲା ତାଙ୍କ ପାଖରେ, ବ୍ରଜବାସୀମାନଙ୍କ ପାଖରେ। ଏଇଭଳି ଭାବରେ ଅନେକ ରହିଛି ମୃତ୍ୟୁ ଲୀଳା ସବୁ ରହିଛି। ଦାବାଗ୍ନି ଇତି, ଦାବାଗ୍ନିରୁ ଆରମ୍ଭ କଲେ, କାହିଁକି ଦାବାଗ୍ନିରୁ ଆରମ୍ଭ କଲେ, ଆଉ ତ ବହୁତ ଲୀଳା ତା ପୂର୍ବରୁ ଥିଲା, ଦାବାଗ୍ନିରୁ କାହିଁକି ଆରମ୍ଭ କଲେ। ସୁମହାତ୍ମାନା, ଏଠି ସୁମହାତ୍ମାନା ଶବ୍ଦ ବ୍ୟବହାର କରାଯାଇଛି, ମହାନ ମହାନ ମହା ସ୍ନେହମୟ ସ୍ୱଭାବହୀନ। ସୁମହାତ୍ମା ଶବ୍ଦ ବ୍ୟବହାର କରାଯାଇଛି, ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି ନନ୍ଦ ମହାରାଜଙ୍କ ଭାବ ହେଉଛି ମହା ସ୍ନେହମୟ, ବହୁତ ସ୍ନେହ ତାଙ୍କର ରହିଛି, ସ୍ନେହମୟ ସ୍ୱଭାବେନ। କିନ୍ତୁ ଅଧୁନା ସୁ ମହୋଗ୍ର ବାଡ଼ ବନାଳ କଥଂ ନତେନ, କିନ୍ତୁ ବର୍ତ୍ତମାନ ସିଏ ବହୁତ ଦୟା ଥିଲା, ବର୍ତ୍ତମାନ ତାଙ୍କର ଉଗ୍ର ହୋଇଗଲେ, ସେ ମହା ଉଗ୍ର ହୋଇଗଲେ, ମହାମନା ହୋଇଥିଲା, ବର୍ତ୍ତମାନ ମହା ଉଗ୍ର ହୋଇଗଲେ। ବାଡ଼ବାନଳ, ବାଡ଼ବାନଳ ଗୋଟେ ବର୍ତ୍ତମାନ ମଧ୍ୟ ଗୋଟେ ଆସି ପହଞ୍ଚି ଯାଇଛି ଅଗ୍ନି ଭଳି, ତାଙ୍କୁ ଗ୍ରାସ କରୁଛି। କଥଂ ନ ତେନ ରକ୍ଷାମହେ, ତେଣୁ ଆମକୁ କାହିଁ ରକ୍ଷା କରୁନାହାନ୍ତି, ଇତି ନ ଜାଣିମ ଇତି ଭାବ, ଏଇ ଭାବରେ ସେ କହୁଛନ୍ତି, ମୁଁ ଜାଣିପାରୁନାହିଁ। ଏତେ ତାଙ୍କର ଥିଲା, ଏତେ ସ୍ନେହ ଥିଲା, ଏତେ ସୁମହାତ୍ମା ଥିଲେ ସିଏ। ଆମର ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସେ ମହାରାଜ କହନ୍ତି, ଗୋପୀମାନେ ତାଙ୍କୁ ଗାଳି ଦିଅନ୍ତି, ଦୁଷ୍ଟ ଲମ୍ପଟ ବହୁତ, ଆ ପରେ ଶୁଣିବା ରାଧାରାଣୀଙ୍କ ଭାବ ଆସିବ, କଥା ଆସିବ, ସେସବୁ ବର୍ଣ୍ଣନା କରାଯିବ। ରାଧାରାଣୀ ଏଇଭଳି ଭାବେ ଗୋପୀମାନେ, ସେଥିପାଇଁ ଭଗବାନ ସେଇଟା ଆନନ୍ଦ ଲାଗେ, କିନ୍ତୁ ଗୋପୀମାନେ ତାଙ୍କୁ ଏଇଭଳି ଭାବରେ କହନ୍ତି, ଲମ୍ପଟ ଚୋର ଏସବୁ କହି କୁହନ୍ତି, କିନ୍ତୁ ନନ୍ଦ ମହାରାଜ ସେଭଳି କହନ୍ତି ନାହିଁ, ସୁମହାତ୍ମା ସିଏ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ଦର୍ଶନ ହେତୁ ତାହା ରୂପମୁକ୍ତ ବିଲପନ୍ନିବ, ସେ ଯେଉଁ ଦର୍ଶନ କହିଲେ ନା, ଆପି ମୁଁ ଦେଖିବି କି, ତାଙ୍କର ମୁଖ ଦେଖିବି କି, ସୁନ୍ଦର ମୁଖ ଦେଖିବି କି, ସୁନ୍ଦର ନାସା ଦେଖିବି କି, ଏ ଯେଉଁ କହୁଥିଲେ ତାରି ଦକ୍ଷାମ ମୁଁ ଦେଖିବି, ଏ ଯେଉଁ ଭାବନା କରୁଥିଲେ, ଆଉ ଶ୍ଳୋକରେ କୁହାଗଲା, ଏବଂ ଦର୍ଶନ ହେତୁ ତାହା ରୂପମୁକ୍ତ, ସେ ଦର୍ଶନ ଦେଖିବା ପାଇଁ ରୂପକୁ ବର୍ଣ୍ଣନା କଲେ, ରୂପମୁକ୍ତ ବିଲପନ୍ନିବ, ବର୍ତ୍ତମାନ ବିଳାପ କରୁଛନ୍ତି, ସେ ରୂପକୁ ସ୍ମରଣ କରି ବର୍ତ୍ତମାନ ବିଳାପ କରୁଛନ୍ତି। ଆମେ କହିଲେ, ପ୍ରଥମେ କହିଛେ ଯେଉଁ କଥା କହୁଥିଲେ ତାଙ୍କ ଚକ୍ଷୁରୁ ଅଶ୍ରୁ ବାହାରୁଥିଲା, କଣ୍ଠ ଗଦଗଦ ହୋଇଯାଉଥିଲା, ଏଇଭଳି ଭାବରେ ସେ କହୁଥିଲେ। ପ୍ରେମାଦି ଗୁଣ ଚାହ, ତାଙ୍କର ଯେଉଁ ପ୍ରେମ ସବୁ ଗୁଣ ସବୁ ରହିଛି, ସେ ଗୁଣକୁ ସବୁ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି। ନିଜ ଦୟାଳୁତ୍ୱ ନେଇବ ରକ୍ଷିତା, ତାଙ୍କର ଏ ଦୟାଳୁତା ସେ ଆମକୁ ରକ୍ଷା କରିଥିଲେ। ନ ତୁ ଅସ୍ମତ୍ ଗୁଣାଧୀନ, କିନ୍ତୁ ଆମର ଯେଉଁ ଗୁଣ ଥିଲାବେଳେ ସେ ଆମକୁ ରକ୍ଷା କଲେ ତାହା ନୁହଁ, ତାଙ୍କର ଗୁଣରୁ, ତାଙ୍କର ଦୟାଳୁତାରୁ ଆମକୁ ସେ ରକ୍ଷା କରିଛନ୍ତି। ନ ଇତ୍ୟର୍ଥ ଇତି ଖେଦାତ୍ କାର୍ପଣ୍ୟୋକ୍ତି, ଏ କାର୍ପଣ୍ୟୋକ୍ତି, ଯେମିତି ଅର୍ଜୁନଙ୍କର କାର୍ପଣ୍ୟୋକ୍ତି ହୋଇଥିଲା, କ'ଣ ହେଇଥିଲା, କାର୍ପଣ୍ୟ ଦୋଷୋପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ଼ ଚେତା ଯତ୍ଶ୍ରେୟସ୍ୟାନି ସ୍ଥିତଂ ଗୃହୀତାନ୍ମେ ଶିଷ୍ୟସ୍ତେହଂସାଧି ମାଂ ତ୍ୱାଂ ପ୍ରପନ୍ନମ୍। ଏ କାର୍ପଣ୍ୟତା କୃପଣତା, ସେ କୃପଣ ଅଲଗା, ଏ କୃପଣ ଅଲଗା, ଏ ଦିନ, ଏ କୃପଣ ହେଉଛି ଦିନ, ସେ କୃପଣ ହେଉଛି ସେଇଭଳି ତାଙ୍କର ସ୍ୱଭାବ ଅପହରଣ ହୋଇଯାଇଥିଲା, କୃପଣ ସେଇଟା କୁହାଯାଏ। ତେଣୁ ଏଠି ଜଣେ ହରିଶୂଦ୍ର ଜଣେ ଅଛନ୍ତି, ତାଙ୍କର ବହୁତ ସୁନ୍ଦର ଭାଷ୍ୟ ରହିଛି, ଆମେ ତାକୁ ବୁଝିପାରିବା ନାହିଁ, କିନ୍ତୁ ରାଧାକୃଷ୍ଣ ମହାରାଜ କହିବାରୁ ଆମେ ଟିକିଏ ଟିକିଏ ଜାଣିଛୁ। ସେଇଟା ଲେଖିଛନ୍ତି, ଯଦ୍ ରକ୍ଷଣ କୃତକୃତି ସକୃଦପି ସ୍ୟାତ୍ ସୋପି ତସ୍ମିନ୍ କ୍ୱଚିତ୍ ସ୍ୱପେକ୍ଷା ନ ଭବତ୍ ତସୁ। ଯିଏ ଯଦ୍ ରକ୍ଷଣ କୃତକୃତି, ଯିଏ ଜଣକୁ ଯଦି ରକ୍ଷା କରିଥିବ, କୃତକୃତି ସକୃଦପି ଗୋଟିଏ ଥର ଯଦି ରକ୍ଷା କରିଥିବ, ସାତ୍ ସୋପି ତସ୍ମିନ୍ କ୍ୱଚିତ୍ ସ୍ୱ ଅପେକ୍ଷା, କେବେ ହେଲେ ସେ ତାକୁ ଉପେକ୍ଷା କରିବ ନାହିଁ, ସବୁବେଳେ ଚିନ୍ତା କରୁଥିବ ମୁଁ ତାକୁ ରକ୍ଷା କରିଦେବି, ସେ ଠିକ୍ ଅଛି ନା ନାହିଁ ଚିନ୍ତା କରିବ। କୃତ ସକୃତ ଗୋଟିଏ ଥର ଯଦି ଜଣକୁ ରକ୍ଷା କରିଛି, ସବୁବେଳେ ତାଙ୍କର ଚିନ୍ତା କରିବ। ଦଶୁ ତୁ ସଦୟ ଶ୍ରୀଶୋ ଶ୍ରୀରଇଶ ସେଇ କୃଷ୍ଣ ଅସ୍ମଦିଆ ବନେ ନିସ୍ତନ୍ତ୍ର, ଅସ୍ମଦିଆ ଆମମାନଙ୍କୁ ନିସ୍ତନ୍ତ୍ର ବର୍ଣ୍ଣନା କରାଯାଏ। ଯେତେବେଳେ ନନ୍ଦ ମହାରାଜ ଗୋଟେ ଏକାଦଶୀ ତିଥିରେ ଦଶମ ସ୍କନ୍ଧ 26 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଏଇ ଲୀଳାଟି 27 ଅଧ୍ୟାୟରେ ବରୁଣ ଲୋକ ଯାଇଥିଲେ, କାରଣ ଏକାଦଶୀ ଥିଲା ତୃତୀୟାରୁ ନବମୀ, ଏଇ ଯେଉଁ ରହିଛି 7 ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତୃତୀୟାରୁ ନବମୀ, ଜଷ୍ଟ ଇଏ ପରେ ପରେ ଦୀପାବଳି ପରେ ପରେ ଏଇ ଲୀଳାଟି ହୋଇଥିଲା। ତେଣୁ ନବମୀ ପରେ ଦଶମୀରେ ସବୁ ଏମାନଙ୍କର ବିସ୍ମୟ ପ୍ରକାଶ କରିଛନ୍ତି 26 ଅଧ୍ୟାୟରେ, 27 ଅଧ୍ୟାୟରେ, ଏକାଦଶୀରେ 24, 25, 26, 27 27 ଅଧ୍ୟାୟରେ ଏକାଦଶୀ ଇନ୍ଦ୍ର ଆସି କ୍ଷମା ପ୍ରାର୍ଥନା କରିଥିଲେ, ସେଥିପାଇଁ ଗୋବିନ୍ଦ କୁଣ୍ଡ ହୋଇଛି, ଯେଉଁ ରହିଛି ଗୋବର୍ଦ୍ଧନ ନିକଟରେ ଗୋବିନ୍ଦ କୁଣ୍ଡ ରହିଛି। ଏବଂ ସେଦିନ ନନ୍ଦ ମହାରାଜ ମଧ୍ୟ ଏକାଦଶୀ କରିଥିଲେ, ତା ପରଦିନ ଦ୍ୱାଦଶୀ ପଳେଇ ଯାଇଥିଲେ ପାରଣା କରିବା ପାଇଁ, ଶୀଘ୍ର ପଳେଇ ଯାଇଥିଲେ ସ୍ନାନ କରିବା ପାଇଁ, ବରୁଣ ଲୋକ ପଳେଇଗଲେ, ବରୁଣ ବାସ ଲୋକମାନେ ନେଇଗଲେ ତାଙ୍କୁ, ତାଙ୍କ ସାଙ୍ଗରେ ଯେଉଁମାନେ ଥିଲେ ସେମାନେ ନନ୍ଦ ମହାରାଜ ଏଇଭଳି ଭାବରେ ଯେତେବେଳେ ବିକଳ ହୋଇକି କଲେ, କ୍ରନ୍ଦନ କଲେ ବା ଚିତ୍କାର କଲେ, କୃଷ୍ଣ ସେତେବେଳେ ଶୟନ କରିଥିଲେ ତାଙ୍କ କକ୍ଷରେ, ତାଙ୍କ ଗୃହରେ ଶୟନ କରିଥିଲେ, ସେ ଶୁଣିପାରିଲେ, ସେ ଡେଇଁଲେ ସାଙ୍ଗେ ସାଙ୍ଗେ, ଅତନ୍ଦ୍ର ଏଠି କୁହାଯାଏ, ଅତନ୍ଦ୍ର କୌଣସି ତନ୍ଦ୍ରା ନାହିଁ, ସାଙ୍ଗେ ସାଙ୍ଗେ ଡେଇଁଲେ ଆସି ପହଞ୍ଚିଗଲେ, ଡେଇଁଲେ ସେ ଯମୁନା ଦଳ ଭିତରୁ ଡେଇଁଲେ, ଯାଇ ପ୍ରବେଶ କଲେ, ବରୁଣାଳୟରେ ପ୍ରବେଶ କରି ତାଙ୍କୁ ଉଦ୍ଧାର କରିକି ଆଣିଥିଲେ। ପ୍ରତିଭାସର ପ୍ରତିଦିନ, ଗୋଟିଏ ଦିନ କଥା ନୁହଁ, ପ୍ରତିଭାସର ପ୍ରତି ମୁହୂର୍ତ୍ତରେ ରକ୍ଷା କରୁଥିଲେ। ଯଦ୍ ଜାଗରୁକ ଏଇଭଳି ଭାବରେ ସେ ଜାଗ୍ରତ ଥିଲେ, ସୁତ ସେଇ ମୋର ପୁତ୍ର ସୁତ୍ସାହେନ ତୁ ଦିତା ନ ଯାହାତୁ, ଏତେ ତାଙ୍କର ଉତ୍ସାହ ଥିଲା, ଭବିତୋପେକ୍ଷେ ତି ପୁଚ୍ଛାମି, ତେଣୁ ଆମକୁ କେମିତି ଉପେକ୍ଷା କରିଦେଉଛନ୍ତି, ଏଇଥିପାଇଁ ସେ ପ୍ରଶ୍ନ ପଚାରିଛନ୍ତି। ଏଭଳି ଭାବରେ ସମୟ ଅଛି, ଆଉ ଗୋଟେ ଶ୍ଳୋକ ପାଠ କରିବା, 21 ନମ୍ବର ଶ୍ଳୋକ। ସ୍ମରତାଂ କୃଷ୍ଣ ବୀର୍ଯ୍ୟାଣି ଲୀଳା ପାଙ୍ଗ ନିରୀକ୍ଷତାଂ ହସିତଂ ଭାସିତଂ ଚାଙ୍ଗ ସର୍ବାନ ଶିଥିଳା କ୍ରିୟା। ଶ୍ଳୋକରେ କହୁଛନ୍ତି, ସ୍ମରତାଂ କୃଷ୍ଣ ବୀର୍ଯ୍ୟାଣି, ଏଇଭଳି ଭାବରେ ବୀର୍ଯ୍ୟ ଭଗବାନ କହିଲେ, ସମଗ୍ର ବୀର୍ଯ୍ୟ, ସମସ୍ତ ବୀର୍ଯ୍ୟ ତାଙ୍କ ପାଖରେ ରହିଛି, ଶକ୍ତି ରହିଛି। ଭଗବତ ଗୀତାରେ ଭଗବାନ କହିଲେ, ଶକ୍ତି ଶକ୍ତି ବଳଂ ବଳବତ୍ତାଂ ଚାହଂ, ଯେତେ ବଳବାନ ଅଛନ୍ତି ତାଙ୍କର ମୁଁ ହେଉଛି ବଳ, ତେଣୁ ଏ ବଳ ଭଗବାନ ଗୋଟେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣରୁ ଗୋଟେ ଐଶ୍ୱର୍ଯ୍ୟ ବଳ, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୀର୍ଯ୍ୟ ସେ ଯଶ ସେ ଶ୍ରିୟ, ବୀର୍ଯ୍ୟ ହେଉଛି ବଳ, ଶକ୍ତି ରହିଛି। ତେଣୁ ଏଇ କୃଷ୍ଣଙ୍କର ଶକ୍ତି ଯେଉଁ ରହିଛି, କୃଷ୍ଣ ବୀର୍ଯ୍ୟାଣି ସ୍ମରତାଂ, ଏଟାକୁ ସ୍ମରଣ କରୁଛନ୍ତି, ସ୍ମରତାଂ କୃଷ୍ଣ ବୀର୍ଯ୍ୟାଣି ଲୀଳା ପାଙ୍ଗ ନିରୀକ୍ଷତାଂ, ତାଙ୍କର ସବୁ ଲୀଳା ସବୁ ରହିଛି, 11 ବର୍ଷ କାଳ ଯେଉଁ ଲୀଳା ହେଲା, ବୃନ୍ଦାବନ କର ଲୀଳା ଧରି ଗୋପବେଶ ସେ ଲୀଳାର ଅନ୍ଦ ପ୍ରଭୁ ନାହିଁ ପାୟସେ ପୁତନା ବିନାଶକାରୀ ଚକଟ ଭଞ୍ଜନ ଶୁଣବତ ବତ ବେଶୀ ଯେଣୁ କମଦାରି ଗୋବସାରି ଗମାର ମୋହନା ଗିରି ଗୋବଧନ ନାରୀ ଅର୍ଜୁନ ଭଞ୍ଜନ କାଳିୟ ଦମନ যমুনা বিহারে গোপী কোলব সহারে সিরাস বিহারে। এমতি বহুত লীলা আছে, হ্যাঁ, এই সবু লীলা পাঙ্গ নিরীক্ষতাম, হ্যাঁ, কটাক্ষ যুক্তরে যে নিরীক্ষতাম তাকে দৃষ্টিপাত করুলে, হ্যাঁ, এইভাবে ভাবে হসিতং ভাসিতম চাঙ্গ, তাঁকর যে হসিত তাঁকর যে ভাসিত যে হসুলে যে ভাষণ কথা কুলে, হ্যাঁ, ভগবান কথা স্মরণ কলে কেতে ইয়ে নহব আচ্ছা অঙ্গ এটি চ শব্দ ব্যবহার করাগলা। এইভাবে ভাবে অনেক লীলা সব রয়েছে তাঁকর অঙ্গ অঙ্গ শব্দ এটি ব্যবহার কলে নন্দ মহারাজ, হ্যাঁ, তাকে অত্যন্ত প্রিয় বলে জ্ঞান করে অঙ্গ শব্দ ব্যবহার করছেন। অঙ্গ সর্বান শিথিলা ক্রিয়া, তেমন এইভাবে ভাবে তাঁকর সমস্ত কিছু ক্রিয়াগুড়িক শিথিল হয়ে গলা, যে রয়েছে ইন্দ্রিয় সব সব শিথিল হয়ে গলা, কার্য এই সব অষ্টসাত্বিক বিকার আসিগলা, অষ্টসাত্বিক বিকার আসিগলা। তেণু এটি কুযাচ্ছি বিশ্বনাথ চক্রপীঠ ননু ননু তদীয় মুখচন্দ্র স্মরণ সুধাইব সর্বে সন্তাপ সাম্যত ইতি সতাং তম স্মরণে তৎস্মরণ সর্বসন্তাপহরমপি। তেণু সে কৌশন্তি বিশ্বনাথ চক্রপীঠ ঠাকুর কৌশল ননু তদীয় মুখচন্দ্র স্মরণ, তাঁকর মুখকে স্মরণ করছেন না, যেত ভগবান জন শুদ্ধ নাম নিয়ে সেতবে নাম রূপ লীলা সব আসি পৌঁছি যায়। আসি আজির কোটেসন লা সেটা প্রভুপাদঙ্কর, জনে যেত শুদ্ধ নাম নব ভগবান নাম রূপ গুণ লীলা আসি পৌঁছে যাব, হ্যাঁ, ভুল কুচি রাম রূপ গুণ লীলা পৌঁছি গেল আমার স্মরণ আসিগাল এই বর্তমান, হ্যাঁ। তেণু তদীয় মুখচন্দ্র স্মরণ শুধাইব, সে সুধা স্মরণের মধ্যে সে সুধা অমৃত প্রাপ্ত হব, শুধাইব সর্বে সন্তাপা যেতে সন্তাপ রয়েছে চালি যাব, সন্তাপ সাম্যতি সব সন্তাপকে দূর করেদেব, সতাং তৎস্মরণ সর্বসন্তাপহরমপি। ভক্তমানকর এই ভগবান লীলাকে যেত স্মরণ করতে ভগবদ গীতা দশম অধ্যায়ে কুয়াগলা, ইউজ গীতা সার মচ্চিতা মদগত প্রাণ বোধয়ন্ত পরস্পরম কথয়ন্ত নিত্যং তুষন্তি চ রমন্তি চ, যেতবে ভগবান ভক্ত মানে মিলিত হুঁতি সে পচারতিনি কম হল কম বর্তমান চালছি বর্তমানে লেটেস্ট নিউজ কম ভৌতিক নিউজ, সে কম কহতি ভগবান লীলা গান করতে মচ্চিতা মদগত প্রাণ বোধয়ন্ত পরস্পরম কথয়ন্ত নিত্যং তুষন্তি চ রমন্তি চ, ভগবান বিষয়ে তাঁক বিষয়ে আলোচনা চাল থাকে। প্রভুপাদ মহারাজ গোটে শ্লোকের কেছেন যেমি সাইন্টিস্ট মানে রয়েছেন, সাইন্টিস্ট মানে যেত দেখা হুম সে আলোচনা তাঁর গবেষণা কম লেটেস্ট গবেষণা কম সে বিষয়ে আলোচনা করতে, সেইভাবে ভক্ত মানে যেত মিলিত হুম সে ভগবান লীলাকে স্মরণ করতে আলোচনা করতে সেইটি তাঁর রাতে পাই যায়। আমার সন্দীপন প্রভু কৌলে গোটে থর, হ্যাঁ, গোটে থর সে যে রয়েছেন মথুরাধীশ মথুরাধীশ সব সিএ কথা হচ্ছেন রাতে পাইগলা, আমার অবশ্য সে সুযোগ আসি না, কিন্তু রাতে পাইগাল তাঁকর রাতে পাই কথা ভগবান কথারে রাতে পাইগাল, হ্যাঁ। তেমন ইয়ে সেই আনন্দ রয়েছে সেভাবে, সেতবে নিদ্রা আসব না, নিদ্রা আসব না, নিদ্রা জয় নিদ্রা কতবে আসে তমগুণের আসে নিদ্রা, জন যেত তমগুণ ঊর্ধ্বক যাব সেত কাই নিদ্রা আসব, তমগুণ ঊর্ধ্বক সে পড়ে গেলে তেমন নিদ্রা আসলা না, ভগবান কথার এত আনন্দ। সে গুড়াকেশ অর্জুন নাম হচ্ছে গুড়াকেশ, নিদ্রাকে সে জয় করলে ভগবান লক্ষ্মণ মধ্যে যেত যাই ভগবান রামচন্দ্র সঙ্গে চৌদ বর্ষ কাল নিদ্রা নেই নিয়ে নিদ্রা জয় করলে, আমার আচার্য মানে সেইভাবে ভাবে কম যে নিদ্রা আহার বিহার কাদি বিজিত সে সব জয় করলে নিদ্রা আহার বিহার ইত্যাদি সব জয় করলে। তেণু ইয়ে তৎস্মরণ সর্বসন্তাপ হর সম্প্রতি, যদিও সর্বসন্তাপ হর কিন্তু সম্প্রতি দূরদুষ্ট দুষ্ট বসা অস্মাকং সর্বসন্তাপকর মেবাভূত ইত্যাহ, কিন্তু বর্তমান আমার ইয়ে হচ্ছে হতভাগ্য যে সেইকটু স্মরণ কলে দুষ্ট অস্মাকং সর্বসন্তাপক যে সন্তাপ হরণ করুলে সেই ভগবান বর্তমান তাঁক স্মরণ করি আমার বর্তমান সন্তাপ আসি বড়ি যাচ্ছি, এটা হচ্ছে বিরহ। ମିଳନ ଏବଂ ବିରହ ଏ ଦୁଇଟା ରହିଛି। ଆମର ଭଜନ ହେଉଛି ବିରହ ଧାରା, ବିପ୍ରଲମ୍ବ ଧାରା। ବିପ୍ରଲମ୍ବ ଧାରାରେ ଭଗବାନ ଭିଜନ କରୁଛେ, ଭଗବାନଙ୍କୁ ଭଜନ କରୁଛେ। ଏ 100 ବର୍ଷ କାଳ ଏମାନଙ୍କର ଭଜନ ଥିଲା ସେଇଭଳି ବିପ୍ରଲମ୍ବ ଭାବ, କୃଷ୍ଣଙ୍କୁ ସ୍ମରଣ କରୁଥିଲେ 100 ବର୍ଷ କାଳ ଭଗବାନଙ୍କ। 11 ବର୍ଷ କାଳ ହୋଇଥିଲା ତାଙ୍କ ସହିତ ମିଳନ ହୋଇଥିଲା, ଆହୁରି 100 ବର୍ଷ ହୋଇଗଲା, ବିଚ୍ଛେଦ ହୋଇଗଲା। ତାପରେ ସେ ଚାଲିଗଲେ ଭଗବତ ଧାମକୁ। 10ମ ସ୍କନ୍ଧ 78 ଅଧ୍ୟାୟରେ ଭାଗବତ ବର୍ଣ୍ଣନା କରାଯାଇ ନାହିଁ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଆସି ତାଙ୍କୁ ପଠାଇଦେଲେ ଭଗବତ ଧାମକୁ। ତେଣୁ ଏଇଭଳି ଭାବେ ମିଳନ ଏବଂ ବିରହ ଦୁଇଟି ରହିଛି ପ୍ରେମରେ, ଏଇ ଦୁଇଟି ଜିନିଷ ରହିଛି। ତେଣୁ ବର୍ତ୍ତମାନ ଏଇ ଶ୍ଳୋକଟି ସେଥିପାଇଁ ସ୍ମରତାମିତି ଏବଂ ସ୍ମରଣ କରୁଛନ୍ତି, ସେ ଯେଉଁ କ୍ରନ୍ଦନ କରୁଛନ୍ତି, ଇଏ ହେଉଛି ଶ୍ରେଷ୍ଠ ଆନନ୍ଦ। ମିଳନରେ ଯେତିକି ଆନନ୍ଦ ନଥାଏ, ବିରହରେ ତାହାଠାରୁ ଅଧିକ ଆନନ୍ଦ ଥାଏ। ସେଥିପାଇଁ କ୍ରନ୍ଦନ କରିବା ପାଇଁ ଆମେ ସାଧାରଣତଃ ଲୋକମାନଙ୍କୁ ଆମେ ହସିବା, ହସିଲେ ସବୁ ରୋଗ ଦୂର ହୋଇଯିବ, କିନ୍ତୁ ଆମର ହେଉଛି ଆମେ କ୍ରନ୍ଦନ କରିବା। ସମସ୍ତେ କହୁଛନ୍ତି ଆମେ କେମିତି ମୃତ୍ୟୁ ନ ପାଇବା, କେମିତି ଜୀବନ ଧାରଣ କରିବା, ଆମେ କହୁଛୁ ଆମେ କେମିତି ମୃତ୍ୟୁ ପାଇବୁ ଶୀଘ୍ର, ଆମେ କେମିତି ଶୀଘ୍ର ମୁକ୍ତି ପାଇବୁ, ଶୀଘ୍ର କେମିତି ମୃତ୍ୟୁ ଆସୁ ଆମେ ପ୍ରାର୍ଥନା କରୁଛୁ। କୃଷ୍ଣ ତଦୈବ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶୁତମେ ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ ଭବାଦ ପିତୌ କଣ୍ଠା ବରୋଧନ ବିଧୌ ସ୍ମରଣ କୁତସ୍ତେ। ମୃତ୍ୟୁ ସମୟରେ କଣ୍ଠ ଅବରୋଧ ହୋଇଯିବ, କେମିତି ଆମେ ସ୍ମରଣ କରିବୁ। 11ମ ସ୍କନ୍ଧ 9 ଅଧ୍ୟାୟରେ ଦତ୍ତାତ୍ରେୟ ମଧ୍ୟ ସେ କଥା କହିଲେ, ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମବାଦେ ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପିୟ ତୂର୍ଣ୍ଣ ଗତିତ ନ ପତିତ ଅନୁମୃତ୍ୟୁ ଯାବନ। ଯେତେ ଶୀଘ୍ର ମୃତ୍ୟୁ ନ ଆସିବି ନ ସାଜିଛି ସେତେଦିନ ପର୍ଯ୍ୟନ୍ତ କ'ଣ କରିବ, ସେତେ ଶୀଘ୍ର କ'ଣ କରିବ, ନିଶ୍ଚୟ ସାହେ ବିଷୟ ଖଳୁ ନିଶ୍ଚୟ ପାଇଁ ଶ୍ରେୟ ପାଇଁ ଚେଷ୍ଟା କରିବା କଥା, ନହେଲେ ଖଳୁ ସର୍ବଦା ବିଷୟ ସବୁଟା ରହିଛି। ଏଇଭଳି ଭାବେ ଭକ୍ତ ସବୁବେଳେ ମୃତ୍ୟୁକୁ ଆହ୍ୱାନ କରେ। ତେଣୁ ଯାହା ବି ହେଉ, ଆମେ ଏତେ ଉନ୍ନତ ଭକ୍ତ ନୁହଁ, ସତାଙ୍କ ସ୍ମରଣ ଏଇ ଯେଉଁ ରହିଛି ସର୍ବ ସ୍ମରତା ଏମିତି କ୍ରିୟା ଶିଥିଳା ଇତି ସ୍ନାନ କ୍ରିୟା ଶିଥିଳା କହିଲେ କ'ଣ, କ୍ରିୟା ଶିଥିଳା ହେଇଗଲା କ'ଣ ନା, ହଁ ଇଏ ଗୋପୀମାନଙ୍କୁ ପଠାଇଦେଲେ ସବୁ, ଜଣେ ପଚାରୁଥିଲେ ରାଧାଙ୍କର କେମିତି ଅନ୍ତିମ ଲୀଳାଟା କ'ଣ ହେଇଥିଲା। ରାଧା ଆମେ ଯେମିତି ଜାଣିଛେ ଯାଦବମାନେ ଏଇଭଳି ଭାବରେ ଯୁଦ୍ଧ କରିକି ଯାଇଥିଲେ, ରାଧାରାଣୀ କିଭଳି ଗଲେ ଅପ୍ରକଟ, କୃଷ୍ଣଙ୍କର ଅପ୍ରକଟ ଲୀଳା ବର୍ଣ୍ଣନା କରାଯାଇଛି, ରାଧାରାଣୀଙ୍କ ବର୍ଣ୍ଣନା କରାଯାଇ ନାହିଁ ଭାଗବତରେ, ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ରାଧାରାଣୀ ବ୍ରଜବାସୀମାନଙ୍କ ସହିତ ସମସ୍ତଙ୍କ ସହିତ ଭଗବାନ କୃଷ୍ଣ ତାଙ୍କୁ ପଠାଇଦେଲେ ଡାଇରେକ୍ଟ, ଯେମିତି ମଥୁରାରେ ଶୋଇଥିଲେ ମଥୁରାବାସୀମାନେ ସକାଳୁ ଉଠିଲା ବେଳକୁ ଯାଇ ପହଞ୍ଚିଗଲେ ଦ୍ୱାରକାରେ, ସେହିଭଳି ଭାବରେ ବୃନ୍ଦାବନରୁ ପଠାଇଦେଲେ ତାଙ୍କୁ, ତାଙ୍କୁ ଗୋଲୋକ ଧାମକୁ ପଠାଇଦେଲେ ବୃନ୍ଦାବନବାସୀମାନଙ୍କୁ। ଏହି ଲୀଳାଟି ଆମର ଆଚାର୍ଯ୍ୟମାନେ କହନ୍ତି ଏହି ଲୀଳାଟି ସୁଖଦେବ ବର୍ଣ୍ଣନା କରିନଥିଲେ ପରୀକ୍ଷିତ ମହାରାଜ, କାହିଁକି ପରୀକ୍ଷିତ ସୁଖଦେବ ଜାଣିନଥିଲେ ତା ନୁହଁ, କିନ୍ତୁ ସିଏ ପରୀକ୍ଷିତ ମହାରାଜଙ୍କର ଏ ଯାଦବମାନେ ତାଙ୍କର ମାନେ ବନ୍ଧୁବାନ୍ଧବ ହେବେ, ବଂଶ ପରମ୍ପରାରେ ଆସିବେ ସେମାନେ, ଯାଦବ ବଂଶ ପୂର୍ବ ଏହିସବୁ ଯଯାତି ମହାରାଜ ସବୁ ଆସୁଛନ୍ତି। ସିଏ ପରୀକ୍ଷିତ ମହାରାଜ କହିବେ ଆମର ଯଦୁମାନେ ଏଇଭଳି ଭାବେ ମୃତ୍ୟୁବରଣ କଲେ, କିନ୍ତୁ ଭଗବାନ କୃଷ୍ଣ ଗୋପବାଳ ଗୋପବାସୀମାନଙ୍କୁ ଏଇଭଳି ଭାବରେ ବହୁତ ସହଜରେ ବହୁତ ଆନନ୍ଦରେ ପଠାଇଦେଲେ ବ୍ରଜଧାମକୁ, କାଳେ ମନ ଦୁଃଖ କରିବେ ପରୀକ୍ଷିତ ମହାରାଜ, ସେଥିପାଇଁ ସୁଖଦେବ ଗୋସ୍ୱାମୀ କହିଲେ ନାହିଁ ଏ କଥା ଭାଗବତମରେ। ଆଚାର୍ଯ୍ୟ ଜୀବନ ଟୀକାରେ କହି 10ମ ସ୍କନ୍ଧ 78 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ବିଶ୍ୱନାଥ ଚକ୍ରପୁଟା କହିଛନ୍ତି, ଯାହା ହଉ ବର୍ତ୍ତମାନ କ୍ରିୟା ଶିଥିଳା, କ୍ରିୟା ଶିଥିଳା କହିଲେ କ'ଣ ନା, ଇତି ସ୍ନାନ ଭୋଜନ ପାନାଦିଆ ଆମେ କହିଥିଲୁ, ସେ ଗଲା ପରଠୁ ଆଉ କୌଣସି ନାହିଁ, ଖାଦ୍ୟ ଫାଦ୍ୟ ଖାଦ୍ୟ ପାନୀୟ ସବୁ ବର୍ଣ୍ଣନା ନାହିଁ, ଆଗକୁ ଆଉ ପୂର୍ବରୁ ବର୍ଣ୍ଣନା କରାଗଲା, ସେ ବୁଢ଼ିଆଣୀ ଜାଲ ସବୁ ରହିଛି, ସ୍ନାନ ପାନ ଭୋଜନ ପାନିଆଦି ଅଭ୍ୟାସ ବସାତ ଯାଏ ମହାନା, ଅଭ୍ୟାସ ବିଷୟରେ ଯେଉଁ ସବୁ ହେବା କଥା ନିତ୍ୟ ନୈମିତିକ କାର୍ଯ୍ୟ ସବୁ ହେଉଛି, ଅପି ସମ୍ପ୍ରତି ଶିଥିଳି ଭବନ୍ତି, ବର୍ତ୍ତମାନ ଆହୁରି ଶିଥିଳ ହୋଇଗଲା, ଏବଂ ନ ଯିବା ଆମ ଇତି ଭାବ, ମୁଁ ଆଜି ବଞ୍ଚିବି ନାହିଁ, ପ୍ରାଣତ୍ୟାଗ ହୋଇଯିବ, ଏଇଭଳି ଭାବଟା ଆସୁଛି, ଏଇଭଳି ଭାବେ ଉତ୍କଟ ଭାବ। ଏ ହେଉଛି ବିରହ ଦଶା, ବିରହର 10ଟି ଦଶା ରହିଛି, ଅନ୍ତିମ ଦଶା ହେଉଛି ମୃତ୍ୟୁ, ବିରହ ଦଶା ରହିଛି। ତେଣୁ ଏ ଶ୍ଳୋକରେ ଆମର କୁହାଯାଇଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି, ତଥୈବ ଲୀଳାମପି ବର୍ଣ୍ଣୟନ, ଲୀଳା ଯେଉଁ ରହିଛି ଏ ଲୀଳାକୁ ବର୍ଣ୍ଣନା କରିକରି, ତସ୍ୟା ମନୋହରତା ତାଙ୍କର ଯେଉଁ ମନୋହର ସବୁ ଲୀଳା ରହିଛି, ସେ ଦର୍ଶୟନ ନିଜ ଅତି ଦୀନତା ମାହ, ନିଜକୁ ଅତି ଦୀନ ମନେ କରୁଛନ୍ତି, ଦର୍ଶନ ଅତି ନିଜ ଅତି ଦୀନତା ମାହ, ସେସବୁ ଲୀଳାକୁ ସ୍ମରଣ କରୁଛନ୍ତି। ତେଷାଂ ଯେ ଚିତ୍ତାକର୍ଷଣେ ଯଥୋତ୍ତର ଶ୍ରେଷ୍ଠମ, ଗୋଟିଏ ପରେ ଗୋଟିଏ ଲୀଳା ଯେଉଁ ବର୍ଣ୍ଣନା କରାଯାଉଛି, କାରଣ କ'ଣ ମୁଁ ଯେଉଁ ପଚାରିଥିଲି ପ୍ରଥମେ, କାହିଁକି ଏଇଠୁ ଆରମ୍ଭ କଲେ ଦାବାଗ୍ନିଠୁ କାହିଁକି ବର୍ଣ୍ଣନା ଏଇଠି ଆନ୍ସର୍ ଦିଆଯାଇଛି ନା ଚିତ୍ତାକର୍ଷଣ ଯଥୋତ୍ତର ଶ୍ରେଷ୍ଠମ୍ ଯେଉଁଟା ଲୀଳା ତାଙ୍କୁ ଆକର୍ଷଣ କଲା ତା ଉପରେ ସବୁ ଯଥୋତ୍ତର ଶ୍ରେଷ୍ଠ ତା ଉପରେ ଯାହା ବର୍ଣ୍ଣନା କଲେ ଆହୁରି ଅଧିକ ଆକର୍ଷଣ କରୁଛି ଏଇଭଳି ଭାବରେ ଦାବାଗ୍ନିର କଥା ଚାଲିଛି ଯଥୋତ୍ତର ଶ୍ରେଷ୍ଠମ୍ ତତ୍ର ସର୍ବେଭ୍ୟୋ ଭାଷିତସ୍ୟ ସବୁଠାରେ ଭଗବାନ ଯେଉଁ କଥା କହୁଥିଲେ ଭାଷିତମ୍ ପର୍ଯ୍ୟବେଶିତ ସବୁଥିରେ ଏଇଟା ରହିଛି ସବୁ ଲୀଳାରେ ଭଗବାନ ଭାଷଣ ରହିଛି ବା କଥା ରହିଛି ଶ୍ରେଷ୍ଠମ୍ ତାଙ୍କର ଭାଷଣ ହେଉଛି ଶ୍ରେଷ୍ଠ ତାଙ୍କ କଥା ହେଉଛି ଶ୍ରେଷ୍ଠ ମଧୁରୟା ଗିରା ଯେଉଁ କୁହାଯାଇଛି ମଧୁରୟା ଗିରା କେତେ ସୁନ୍ଦର ତାଙ୍କ ବଚନ ରହିଛି ଏଇଭଳି ଭାବରେ ଆମେ ଏଇ ଦୁଇଟି ଶ୍ଳୋକ କହିଲେ ଆମେ ଅନୁରୋଧ କରିବୁ ଆପଣମାନେ ମଧ୍ୟ କିଛି କିଛି କଥା କୁହନ୍ତୁ ଆମେ କାହିଁକି ସବୁଦିନ କଥା କହିବା ଆପଣମାନେ ବି କିଛି କହିବା ଯଦି ଚାହିଁବେ କହିପାରନ୍ତି ଆମର କଥା କିଛି ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକ୍ତବୃନ୍ଦ କି ଦାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।